নমো ভগবতে বাসুদেবায়। শ্রীমদ ভগবত গীতা দ্বিতীয় অধ্যায়। সাংখ্য যোগ রামায়ণ শ্রবণ করুথিলে ଆତ୍ମାର ନିତ୍ୟ ସ୍ଥିତିକୁ ସ୍ଥାପନ କରିବାକୁ ଯାଇ ଭଗବାନ ଆତ୍ମାର ନିତ୍ୟତ୍ୱ ଦ୍ୱାରା ଶରୀରର ଅନିତତ୍ୱ ଜଣେ ବୁଝି ନେବା ଦରକାର, ଯେ ଆତ୍ମା ହେଉଛନ୍ତି ନିତ୍ୟ। ଶରୀର ଯଦି ନିତ୍ୟ ଥାଆନ୍ତା ତାହେଲେ ଜଣେ ବ୍ୟକ୍ତି ଆଉ ମରଣ, ଆତ୍ମା ନିତ୍ୟ ଶରୀର ନିତ୍ୟ ଦୁଇଟାଙ୍ଗ ନିତ୍ୟ ହେଲେ ତା ଜଣଙ୍କର ମରଣ ହୁଅନ୍ତାନି, ଦେହାନ୍ତର ହୁଅନ୍ତାନି। ଗତକାଲି ଯାହା କହୁଥିଲେ, ନୈନମ ଛିନ୍ଦନ୍ତି ଶସ୍ତ୍ରାଣି ନୈନମ ଦହତି ପାବକ ନଚନକଳେ ଦୟନ୍ତି ଆପ ନ ଶୁଶୁୟତି ମାରୁତ। କୌଣସି ଭୌତିକ ଦ୍ରବ୍ୟ ଦ୍ୱାରା ବା ଭୌତିକ ଶକ୍ତିଶାଳୀ ପଦାର୍ଥ ଦ୍ୱାରା କଦାପି ଆତ୍ମାକୁ ନଷ୍ଟ କରିହେବ ନାହିଁ। ଯଦି ଏ ଅଚିନ୍ତ୍ୟ ଜିନିଷ ଇଏ ଆସିବ, ଏ ପ୍ରସଙ୍ଗ ଆଗରେ ଇଏ ପରେ ପରେ ଆରମ୍ଭ ହୋଇଯିବ। ଏ ଅଚିନ୍ତ୍ୟ ଜିନିଷ କି ଜାଣି ହେବନି, କିଭଳି ଆତ୍ମାସ୍ଥାନ, କିଭଳି କେବଳ ଗୋଟେ ଅନୁଭବର ଜିନିଷ। କିନ୍ତୁ ଏ ଏଇ ଯେଉଁ ସୂଚନା ଦେଉଛନ୍ତି ଭଗବାନ ଆତ୍ମାର, ଏ ବିଷୟରେ ଜୀବକୁ ଶରୀର ଧାରଣାରୁ ଉର୍ଦ୍ଧ୍ୱକୁ ଯିବା ପାଇଁ, ଜୀବ କ'ଣ ଭାବୁଛି, ମୁଁ ଶରୀର ଚେତନା ରହିଛି, ଶାରୀରିକ ଧର୍ମର ସମାଧାନ କରିଦେଲେ ମୋର ସମସ୍ୟାର ସମାଧାନ ହୋଇଯିବ। ଯେମିତି ସାଧାରଣ ନୀତିବାଦୀ ଲୋକମାନେ ଏବେ ଯେମିତି ଗୋଟେ ମାନେ ଆର୍ଟ ଅଫ୍ ଲିଭିଂ, ବଞ୍ଚିବାର ଗୋଟେ କୌଶଳ ତୁମକୁ ଟ୍ରେନିଂ ଦିଆହେଉଛି, ମନ ଏମିତି ତୁମେ ସଂଯମ କରିବ, ଖାଇବା ଏମିତି କରିବ, ପିଇବା ଏମିତି କରିବ, ଲୋକଙ୍କ ସାଙ୍ଗେ ଡିଲିଂସ ଏମିତି କରିବ, ଏ ଯେଉଁଗୁଡ଼ାକ ସବୁ ଯାହା କୁହାଯାଏ ଗୋଟେ ବାଲାନ୍ସିପ୍ ଲାଇଫ ପାଇଁ, ସାମାଜିକ ଦୁନିଆରେ ସେମାନଙ୍କର ଗୋଟେ ସନ୍ତୁଳିତ ଜୀବନ ପାଇଁ ତୁମକୁ ଉଦାହରଣ, ଏଇଟା କିନ୍ତୁ କାମ କରିବନି। ପ୍ରତ୍ୟେକ ଲୋକର କର୍ମଫଳ ଅଲଗା, ପ୍ରତ୍ୟେକ ଲୋକର ସ୍ୱଭାବ ଅଲଗା, ପ୍ରତ୍ୟେକ ଲୋକର ପରିସ୍ଥିତି ଅଲଗା, ସମସ୍ତଙ୍କୁ ସମାନ। ତୁମେ ଗୋଟିଏ ଜିନିଷ ଶିଖେଇଲେ ବି ସେ କେବେ ବି ଏଇଟା ଗ୍ରହଣ କରିପାରିବେନି। ତାଙ୍କ ପାତ୍ରତା ବି ଅଲଗା, ସମସ୍ତଙ୍କ ପାତ୍ରତା ବି ଅଲଗା। ଆମେ ଜଣଙ୍କୁ ଯେ ଟ୍ରେନିଂ ଦେଇଦେଲେ ସିଏ ସେମିତିକା ତା ଜୀବନର ସମସ୍ୟା ଆସିବନି, ବାସ୍ ସେଇଟା ସମ୍ଭବ ନୁହେଁ, କଦାପି ବି ସମ୍ଭବ ନୁହେଁ। କିନ୍ତୁ କାହିଁକି ଦିଆଯାଉଛି ନା, ବେଳେବେଳେ ଏତେ ଜଣେ ବ୍ୟତିବ୍ୟସ୍ତ ହେଇଯାଉଛି ଭୌତିକ ଜୀବନରେ, ସେ ପୁରା ନିରାଶ ହେଇଯାଉଛି। ସେଥିପାଇଁ ପ୍ରତ୍ୟେକ ଲୋକକୁ ସେ କିଛି ଦିନ ଆଗେ ଗୋଟେ ତାର ବାଲାନ୍ସ ମାଇଣ୍ଡରେ ରହୁ, ସେଥିପାଇଁ ତାକୁ ବହୁତ ପ୍ରକାର ଉପଦେଶ, କାରଣ ଭଗବାନ ସବୁ ଜୀବକୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ସବୁ ସ୍ଥିତିରେ। ଯେଉଁ ଜୀବର ଗୋଟେ ଭଗବାନଙ୍କର ବିଶ୍ୱାସ ନାହିଁ, ସେ ଲୋକଟା ସଂସାର ବଞ୍ଚିକି କେମିତି ରହିବ? ଯିଏ ଭଗବାନଙ୍କୁ ବିଶ୍ୱାସ କରୁନି ସେ ଲୋକ ପୁଣି ବଞ୍ଚିକି ରହିବ ନା ନାହିଁ? ସେ ତ ପୁଣି ଭଗବାନଙ୍କର ଜୀବ ନା। ଯିଏ ଭଗବାନଙ୍କର ସେବା କରିବନି ତା ପାଇଁ ରଖାଲା, ଠିକ ଅଛି, ମାନବ ସେବା କର, ଜାତିର ସେବା କର, ଦେଶର ସେବା କର, ଯିଏ ଭଗବାନଙ୍କ ସେବାକୁ ବିଶ୍ୱାସ କରୁନି ତା ପାଇଁ ଠିକ ଅଛି, ତା ମନକୁ ଗୋଟେ ସାଟିସ୍ଫିକେସନ, ମୁଁ ଗୋଟେ ଡେଡିକେସନ କରୁଛି ଦେଶ ପାଇଁ। ଏଇ ଯେଉଁମାନେ ରାଜନୈତିକ ସ୍ତରରେ ଯେଉଁମାନେ ଦେଶ ପାଇଁ କରୁଛନ୍ତି ସେମାନେ କ'ଣ ଭାବୁଛନ୍ତି, ଏଇଟା ହେଉଛି ଭଗବାନଙ୍କର ସେବା, ସେଇଟା ଭାବୁଛନ୍ତି। ସେ ତ ଭଗବାନ ସେବା କରିବେନି, ସେଇଟା ତାଙ୍କର ରୁଚି ନାହିଁ ବା ସ୍ୱୀକୃତି ନାହିଁ, ତାଙ୍କ ସେ ବ୍ୟବସ୍ଥା ଅଛି। ଲୋକମାନେ ସାଧାରଣ ଲୋକମାନେ କୁହନ୍ତିନି, ଏବେ ବି ସେମାନେ ମାନବ ସେବା ହେଉଛି ମାଧବଙ୍କର ସେବା, ସେ ତ ମାଧବ ସେବା କରିବେନି, କ'ଣ କରିବେ ତାଙ୍କ ଜୀବନ? କିନ୍ତୁ ଜୀବନ ତ ଯାହା ହେଲେ ଗୋଟେ ତ୍ୟାଗ କରିବ, ତା ଡେଡିକେସନ ଅଛି, ସେ ଅନ୍ୟକୁ ଗୋଟେ ଖୁସି କଲେ ଖୁସି ହବ ଜୀବର, ଏଇଟା ଗୋଟେ ସ୍ୱାଭାବିକ। ସେଥିପାଇଁ ମହାପ୍ରଭୁ ଯୋଉ କହିଦେଲେ ନା ଗୋଟେ ଷ୍ଟେଟମେଣ୍ଟ, ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ସେ ଦାସ ନା ଆଉ ଦାସ। ଏଇ ସୂତ୍ରରେ ସେ ତା ସ୍ତ୍ରୀକୁ ସୁଖୀ କରିପାରେ ତାର ସେବା କରିକି, ତାର ଅଫିସରକୁ ସୁଖୀ କରିପାରେ, ଦେଶକୁ ସୁଖୀ କରିପାରେ, କିମ୍ବା ଭଗବାନଙ୍କୁ ସୁଖୀ କରେ, କିନ୍ତୁ ସେ ଦାସ। ପ୍ରତ୍ୟେକ ଲୋକ ଅନ୍ୟର ସୁଖ ପାଇଁ ଖଟୁଛି, ସେ କହିପାରେନି ମୋର ସୁଖ ପାଇଁ ମୁଁ ସବୁ କରୁଛି, ନାଇଁ, ନିଜର ସୁଖ ପାଇଁ କେହି କିଛି କରନ୍ତିନି। ଯଦି ପ୍ରାୟ ଦେଖିବା ସବୁବେଳେ ଆମର ଗୋଟେ ଜୀବର, ପ୍ରତ୍ୟେକ ଜୀବର ସୁଖ ହେଉଛି ଅନ୍ୟକୁ ଜଣଙ୍କୁ ସୁଖୀ କରିଦେଲେ ସୁଖ ହେବା, ସେ ପର୍ସନ୍ଟା କିଏ ହେଇପାରନ୍ତି? ସ୍ତ୍ରୀ, ପୁତ୍ର, କନ୍ୟା, କୁକୁର ହଉ, କିଏ ବି ଗୋଟେ ଜୀବ ହଉ, ସେଇଟା ସବୁ ତାପରେ ଯେଉଁ ହେଉଛି ସବୁ ଜୀବକୁ ଭଗବାନ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି, ସବୁ ସ୍ତରର ଜିନିଷ ଗୁଡ଼ିକ ରହିଛି। କିନ୍ତୁ ସ୍ପିରିଚୁଆଲ ଜିନିଷରେ, ଆଧ୍ୟାତ୍ମିକ ଜିନିଷରେ ଆମେ ଯାହା ଡିସ୍କସନ୍ କରୁଛେ ଏଠି ସେ ଜିନିଷ ଗୁଡ଼ା ଲଗାଇ ହେବନି, କାରଣ ଆମେ ଟପ୍ ମୋଷ୍ଟ ଜିନିଷକୁ ଆସିଲେ ଆମେ ଆଉ ସେ ନୀତି ଜିନିଷ ଗୁଡ଼ାକ କାମ ଦେବୁନି ଏଠି, କାରଣ ଏଇଠି ହେଉଛି କେବଳ ଆମେ ଆମେ ଗୋଟେ ପଥକୁ ଆସିଛେ, ଆମେ କେବଳ ଶରଣାଗତ ପଥକୁ ଆସିଛେ, ଭଗବାନଙ୍କର ଆମେ ଶରଣ ଯିବା। ଆମେ ଆମର ଫିଲୋସଫିଟା ପୁରା ସମ୍ପୂର୍ଣ୍ଣ ଯେତେବେଳେ ତୁମେ ପିଜି ପାଖକୁ ପିଜି କୋର୍ସ PhD କରୁଛ ସେତେବେଳେ ତୁମର ଓଆ କ'ଣ ପ୍ରଥମରୁ ମଡ଼ିବା ଆବଶ୍ୟକ ଅଛି କି? ତୁମର ଓଆ ମଡ଼ିବା ଆବଶ୍ୟକ ନାହିଁ, ତୁମେ ପିଜି କଲଣି ଆଉ ତୁମର ଆବଶ୍ୟକ କ'ଣ ଅଛି? ସେଟା କିଛି ଓଆ ମେଡ଼ିବା, ABCD ଲେଖିବା, ସେଟା କିଛି ଫର୍ମୁଲା କିଛି ଇଏ କରିବା ଦରକାର ନାହିଁ। ଏ ଯେମିତି ହାରମୋନିୟମ ଶିଖିବ ସେ ପ୍ରଥମେ ସାର ଏ ଗାଁ ମା ତାକୁ ବଜେଇବାକୁ ପଡ଼ିବ, ତାକୁ ସବୁବେଳେ ତାକୁ ବଜେଇବାକୁ ପଡ଼ିବ। ଯେଉଁମାନେ ଶିଖିଗଲେ ସେମାନେ ଆଉ ସାର ଗାଁ ବଜେଇବେନି, ସେମାନେ ପଳେଇଗଲେଣି ନା, ସେମାନେ ସ୍କେଲ ଜ୍ଞାନ ଅଛି, ତୁମେ ଗୀତ ଗାଉ ସେ ପଟକୁ ସେଠି ପକେଇଦେବେ। ସେଟା ଆମର ଯେଉଁ ଏଇ ଧାରାକୁ ଯେଉଁମାନେ ଆସୁଛନ୍ତି ସେମାନେ ସବୁବେଳେ ଜାଣିବା ଦରକାର, ଆମ ଧାରା ଆମେ ଯେଉଁ ବୈଷ୍ଣବ ଧାରାକୁ ଆସିଲେ ଆମର ଏଠୁ ଶରୀର ଧାରଣାର ଉର୍ଦ୍ଧ୍ୱ ଜିନିଷ, ଆଉ ସର ଜିନିଷ ଗୁଡ଼ା ଏଠି ପକାଉନି, ଏଠି ପକାଇଲେ ମାନେ ଅସୁବିଧା ହବ। ଭଗବାନ ସେଥିପାଇଁ ଗୀତାରେ ବାରମ୍ବାର ଇଣ୍ଡିକେଟ୍ କରିବେ ନା, ମାନ ଅପମାନର ଉର୍ଦ୍ଧ୍ୱକୁ ଯାଅ, ଲାଭ କ୍ଷତିର ଉର୍ଦ୍ଧ୍ୱକୁ ଯାଅ, ସୁଖ ଦୁଃଖର ଉର୍ଦ୍ଧ୍ୱକୁ ଯାଅ, ଏଇ ଛଅଟା ଜିନିଷ ତ ଜଗତର ବଡ଼ ଜିନିଷ, ଆଉ କ'ଣ ସ୍ୱର ସହିତ ଏଇ ଛଅଟା ଜିନିଷ ହେଉଛି ବହୁତ ବଡ଼ ଜିନିଷ। ଏଇଟାକୁ ହିଁ ଭଗବାନ କାଟିଛନ୍ତି ଭଗବତ ଗୀତାରେ, ଗୋଟେ ହେଲା ମାନ ଅପମାନ, ଗୋଟେ ସୁଖ ଦୁଃଖ, ଗୋଟେ ଲାଭ କ୍ଷତି। ଏ ଶରୀରର ଯଦି କିଛି ଗୋଟେ ଥାଏ ଏସେନ୍ସ, ଲୋକ ଭାବନ୍ତି ଶରୀରର ସାର କ'ଣ, ଏଇ ଛଅଟା, ମୋର ଲାଭଟା ହବା ଦରକାର ଅଛି, କ୍ଷତି ହବା ଦରକାର ନାହିଁ, ମାନ ହବାର ଅଛି, ଅସମ୍ମାନ ହବା ଦରକାର ନାହିଁ, ଆଉ କ'ଣ ସୁଖ ରହିବାର ଅଛି, ଦୁଃଖ ରହିବା ଦରକାର, ସରଚେତନାର ଏଇ ଛଅଟା ଜିନିଷ। ଆଉ ଏଇ ଛଅଟାରୁ ଉର୍ଦ୍ଧ୍ୱକୁ ଆମକୁ ଯିବାକୁ ପଡ଼ିବ, ଛଅଟାରୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ପ୍ରତ୍ୟେକ ଲୋକର ଯେ ସ୍ଥିତି ସମାନ ତା ନୁହେଁ, କିନ୍ତୁ ଭକ୍ତ ଯେଉଁମାନେ ହଉଛନ୍ତି ସେମାନଙ୍କର ଚେତନା ଗୁଡ଼ିକ ବହୁତ ଉନ୍ନତ ହବା ଦରକାର। ସେ ମେଟେରିଆଲ ପ୍ଲାଟଫର୍ମ ରହିକି ଏଇଟାକୁ ସ୍ପିରିଚୁଆଲ ଜିନିଷ ବୁଝିପାରିବେନି, ସେଟା ହବନି, କେତେ ବୁଦ୍ଧିଆ ହୁଅନ୍ତୁ ବା ଅବୁଦ୍ଧିଆ ହୁଅନ୍ତୁ ପାରିବେନି। ଯେମିତି ସାଧାରଣ ଲୋକମାନେ ତାଙ୍କର ମାନବ ସେବାକୁ ମାଧବ ସେବା କହୁଛନ୍ତି, ସେ କାହିଁ କହୁଛନ୍ତି? ସେ ଯେଉଁ କହୁଛନ୍ତି ମାନବ ସେବାଟା ହେଉଛି ମାଧବ ସେବା, କାହିଁ କହୁଛନ୍ତି? ମଣିଷ ସେବା କହିଲେ ଭଗବାନଙ୍କ ସେବା, କାହିଁକି ନା? ଭଗବାନ ସବୁ ଜୀବ ଅନ୍ତରରେ ଅଛନ୍ତି, ଯେ ଭଗବାନ ସବୁ ଜୀବନ ଅଛନ୍ତି ସେ ଭଗବାନ ଦେଖିପାରୁନାହାନ୍ତି, କିନ୍ତୁ ସେ ଜୀବଟା ଯେଉଁ ଖୁସି ହେଉ ତାକୁ ଗୋଟେ ଖାଇବାକୁ ଦେଇଦେଲେ କହିଲେ ଏଟା ମାନବ ସେବା ହେଇଗଲା, ମାଧବଙ୍କର ସେବା, କାହିଁ ସେ ଆନନ୍ଦିତ ହେଇଯାଉଛି। ସେ ସ୍ୱରଟାକୁ ତା ସ୍ୱର ଚେତନାରେ ସେ ସେଟାକୁ ମାଧବ ସେବା ବୋଲି ଭାବୁଛି। କିନ୍ତୁ ଆମେ କ'ଣ କରୁଛେ? ଆମେ ମାଧବ ସେବା କରୁଛେ, କାର? ଭଗବାନଙ୍କର ସେବା କରୁଛେ। କିନ୍ତୁ ମାଧବ ସେବା ଲୋକ ସେ ଯଦି ମାନବ ସେବା ଲୋକଠାରୁ ସୁଖୀ ନହେଲା ତା ଲାଭ କ'ଣଟା ଅଛି? ଗୋଟେ ମାନବ ସେବା କରିବା ଲୋକ ସେ ସୁଖୀ ହେଉଛି, ମଳମୂତ୍ର କଫ ବାତ ପିତର ସ୍ୱରଧାରୀ ଲୋକ ଖାଇବାକୁ କଣ ଦେଇକି ଜଣେ ସୁଖୀ ହେଇଯାଉଛି, କିନ୍ତୁ ଆମେ ଭଗବାନଙ୍କୁ ସବୁ ଜୀବର ଆତ୍ମା ରୂପରେ ରହିଛନ୍ତି, ତାକୁ ଜଣେ ଭଗବାନଙ୍କର ସେବା କରି ଜଣେ ସୁଖୀ ହେଇପାରୁନି, ତାର କାହାର କନସିୟସନେସ୍ ଅଧିକା? ମାନବ ସେବା କରିବା ଲୋକ ମାଧବ ସେବା ବୋଲି ଭାବୁଛନ୍ତି, କିନ୍ତୁ ମାଧବ ସେବା କରିବା ଲୋକ କମସେ କମ ତ ମାନବ ସେବା କରୁଛି ବୋଲି ଭାବିବା ଦରକାର। ସେଠି କହିବ ଜୀବନଟା ବେକାର ହେଇଗଲା, ମୁଁ କ'ଣ କରୁଛି? ଦେଖନ୍ତୁ ମାନବ ସେବା କରିବା ଲୋକ କେତେ ସାଟିସ୍ଫାଏଡ୍ ସେମାନେ, ତ ଆମର ଶିକ୍ଷାଟା ବହୁତ ଉନ୍ନତ ଶିକ୍ଷା ନା, ନିଜର ସ୍ଥିତିରେ ରହିକି ସବୁବେଳେ ଭାଗବତକୁ ଗୀତାଙ୍କୁ ଗୁରୁଙ୍କୁ ନାମଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ ନାହିଁ। ଆମେ ଯେଉଁ ସ୍ଥିତିରେ ଅଛେ ସେଇ ସ୍ଥିତିରେ ରହି ବୁଝିବାକୁ ଚେଷ୍ଟା କରିବାନି, ମୋର କିଛି ପରିବର୍ତ୍ତନ ହେବନି, ମୋର ଲାଇଫ ଷ୍ଟାଇଲ ପରିବର୍ତ୍ତନ ହେବନି, ମୋର ଜୀବନଶୈଳୀ ମୋର ଯାହା ସବୁ କିଛି ମୁଁ ପରିବର୍ତ୍ତନ କରିବିନି, ମୁଁ ଯେମିତି ରହିଛି ସେମିତି ରହିକି ବୁଝିବି। ମଣିଷ କ'ଣ ଚାହୁଁଛି? ମୋର ଯେମିତି ଜ୍ଞାନ, ମୋର ଯେମିତି ରୁଚି, ମୋର ଯେମିତି ଜୀବନଶୈଳୀ, ମୁଁ ସେଇ ଭାବେ ଭାବରେ ଠାକୁରଙ୍କୁ ଭକ୍ତି ନାହିଁ ନାହିଁ, ଏମିତି କୋଉଠି ଚାଲେନି। ତୁମେ ଅଫିସ କାମ କରିବାକୁ ଯେଉଁ କମ୍ପାନୀରେ ତୁମେ କହିପାରିବେନି ମୁଁ ଯେମିତି ଯେଉଁ ଟାଇମ୍ରେ ଖାଏ, ମୁଁ ଯେମିତି କାମ କରିବାକୁ ପସନ୍ଦ କରୁଛି, ମୁଁ ଯାହାକୁ ସେୟା କରିବି, ଏଟା ହେଇପାରିବନି। ସେ ଅଫିସରେ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି। ଏଇ ତୁମର ସ୍କୁଲ ଖୋଲିବ, ମାଷ୍ଟରମାନେ କେତେବେଳେ ଆସିବେ? ସକାଳେ ସ୍କୁଲରେ, ସକାଳେ ସ୍କୁଲ କେତେବେଳେ? 7:30, 6:30 ଆସି ପହଞ୍ଚିବେ, ପ୍ରେୟାର ହବ 6:30, 7:30। ମାଷ୍ଟର କହିପାରିବେନି ମୁଁ 7 ଉଠିବା ଲୋକ, ମୁଁ ଆସିପାରିବିନି ନାହିଁ। ସେ ଗୋଟେ ଇନଷ୍ଟିଟ୍ୟୁସନାଲ କାମ କରୁଛି, ସେ ଇନଷ୍ଟିଟ୍ୟୁସନାଲ ପ୍ରିନ୍ସିପାଲଟା ଚେଞ୍ଜେସ୍ ହେଲେ ସିଏ ବି ଚେଞ୍ଜେସ୍ ହେବାକୁ ପଡ଼ିବ। ରୁଚି ହିସାବରେ ହୁଏ ନା, ଆମର ଏଇଟା ଗୋଟେ ବଡ଼ ବଦ୍ଧ ଧାରଣା ଅଛି, କାହିଁକି ଆମେମାନେ ସବୁ ଶାସନରେ ରହିନେ ଆଚାର୍ଯ୍ୟଙ୍କୁ ମାନେ କ'ଣ କୁହାଯିବ, ଆଉ ସେଟା ତ କିଏ ଖରାପ ପାଇପାରନ୍ତି। ଜଣକୁ ନିଜର ଭଗବାନଙ୍କୁ ଭଗବାନଙ୍କର ଭକ୍ତକୁ ନିଜର ଲାଗୁନି, ତାଙ୍କର ସ୍ୱୀକୃତି କମ୍ ଅଛି, ଯାହା କହୁଛି ପ୍ରଭୁପାଦ ମହାରାଜ ଯାହା କହୁଥିଲେ କର୍ତ୍ତବ୍ୟନିଷ୍ଠତା ଆସିନି, ସେ ଲୋକ ଗୋଟେ ରିଆଲାଇଜେସନ୍ କ'ଣ ଆଣିବ ଯେ ଏଇଟା ଗୋଟେ ଅଲଗା ପ୍ଲାଟଫର୍ମର କାମ ଜିନିଷଟା, ଏଠି ଯୁକ୍ତି ତର୍କ ନୀତି ବାଦ ଏଗୁଡ଼ା କିଛି ଲାଗିପାରିବନି, ଏଠି ଗୋଟେ ହାୟର ପ୍ଲାଟଫର୍ମ ଜିନିଷଟା। ତୁମେ ରଜାଘର ଛୁଆ ହୁଅ କି ପ୍ରଜା ହୁଅ, ମୂର୍ଖ ହୁଅ କି ପଣ୍ଡିତ ହୁଅ, ତୁମକୁ ଗୋଟିଏ ନିୟମରେ ଆସିବାକୁ ପଡ଼ିବ, ଭକ୍ତିର ଯେଉଁ ନିୟମ ଗୁଡ଼ିକ ଆଚାର୍ଯ୍ୟମାନେ କରିଛନ୍ତି ସେଇ ନିୟମରେ ଯିବାକୁ ପଡ଼ିବ। ଆମେ କହିବାନି ମୋର ସ୍ୱଭାବ ମୋତେ ଏଇଟା ଭଲ ଲାଗୁନି, ସ୍ୱଭାବ ସେଥିରେ କିଛି ନାହିଁ, ସେଗୁଡ଼ା କାମ ଦେବନି। ଅର୍ଜୁନଙ୍କ ସ୍ୱଭାବ ନଥିଲା ଯୁଦ୍ଧ କରିବା, ସେ ଯୁଦ୍ଧ କରିବା ଲୋକ, କିନ୍ତୁ ଏଇ ପରିସ୍ଥିତିରେ ସେ କେବେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ। ଏଟା ତାଙ୍କର ସ୍ୱଭାବର ବିରୁଦ୍ଧ ସମ୍ପୂର୍ଣ୍ଣ କାମ ଥିଲା। ଅହୋବତ ମହତ ପାପମ କର୍ତ୍ତୁ ବ୍ୟବସ୍ଥିତ ଆବୟମ ଯଦ ରାଜ୍ୟ ସୁଖଲୋଭେରମ ହନ୍ତୁମ ସୋଜନମ ଆବହେ। ଅହୋ କହିଦେଉଛନ୍ତି ନା କେତେ ବଡ଼ ପାପ କରିବାକୁ ଯାଉଛି, ଭଗବାନଙ୍କ ଆଗରେ କହିଦେଉଛନ୍ତି ପୁରା ତାଙ୍କ ସ୍ୱଭାବର ବିରୁଦ୍ଧ। ବହୁତ କଷ୍ଟ ତାଙ୍କୁ ଲାଗୁଥିଲା, ଆମ ସ୍ୱଭାବ ହିସାବରେ ଆମକୁ କରିହବନି ନାହିଁ, ସେଟା ନୁହେଁ ଭକ୍ତି, ସେମିତି ନୁହେଁ। ସବୁକିଛିକି ଗୋଟେ ସବୁକିଛିକି ଗୋଟେ ଜଳାଞ୍ଜଳି ଦେବାକୁ ପଡ଼େ। ନିଜ ରୁଚି ନିଜର ସ୍ୱଭାବ ଦେଖିଲେ ସେ ଗୋଟେ ଅଲଗା ଭକ୍ତି ହେଇଯିବ, ସେଟା ଆଉ ଆଚାର୍ଯ୍ୟଙ୍କ ପରମ୍ପରାରେ ଆସିପାରିବନି। ବହୁତ ଲୋକ ଅଛନ୍ତି ତାଙ୍କ ରୁଚି ହିସାବରେ ସେ ସେବା କରନ୍ତି, ତାଙ୍କୁ ରଖି ତାଙ୍କର ଏମିତି ଫୁଲ ଦେବେ, ଏମିତି ଫଟୋ ଦେବେ, ଏମିତି କରିବେ, ସେ ବହୁତ ଲୋକ ଅଛନ୍ତି। ସେ ଯେଉଁ ଗଞ୍ଜାମ ସାଇଡ଼ରେ ଦେଖିବ ଗାମ୍ଲିଆ ଲୋକ ସବୁ ଅଛନ୍ତି, ତାଙ୍କର ସେ ତାଙ୍କର ଫୁଲ ଗୋଟେ ଅଲଗା ଟାଇପ୍ର ଦେବେ, ସେ ତାଙ୍କ ଗୋଟେ ଫଟୋ ରଖିଦେବେ, ସେ ତାଙ୍କର ଏମିତି ସେବା କରିବେ, ତାଙ୍କର ମନକୁ ମନ ସବୁ କରିବେ, ତାଙ୍କ ରୁଚି ହିସାବରେ ସେ କରିବେ, ନିଜ ରୁଚି ହିସାବରେ କରାଯାଏ। ନିଜ ରୁଚିଟା ଯେତେବେଳେ ରୁଚି ସ୍ତରକୁ ତୁମେ ଆସିବ ସେତେବେଳେ ନିଜ ରୁଚି, ଏଇଟା ଏବେ ଏଇଟା ରୁଚି ସ୍ତର ନୁହେଁ, ଏଇଟା ମାନସିକ ଗୋଟେ ମାନସିକ ବିକାର। ତା ମନ ଗୋଟେ ଭଲ ଲାଗୁଛି, ତାର ମାନସିକ ବିଚାରରେ ତା ସେ କରୁଛି, ସେଇଟା ସବୁଦିନ ରହିବନି, ସେ ଚେଞ୍ଜେସ୍ କରିବ। ଯଦି ରୁଚି ଆସକ୍ତି ସ୍ତର ଭାବ ସ୍ତରକୁ ଆସିବ ସେତେବେଳେ ତୁମର ସେବାର କିଛି ମାନସିକ ସେବା ସ୍ତରଟା ଅଲଗା। ତା ପୂର୍ବରୁ ଆଚାର୍ଯ୍ୟ ପ୍ରିନ୍ସିପଲ୍ଟା ପୁରା 100% ମାନିବାକୁ ପଡ଼ିବ। ଏଠି କହିବାର ତାତ୍ପର୍ଯ୍ୟ ଥିଲା ଶାରୀରିକ ଚେତନା ଓ ଆତ୍ମା, ଯେଉଁ ଆତ୍ମା ଜିନିଷ ଭଗବାନ ଆତ୍ମା ଜିନିଷ କହିବା ଦ୍ୱାରା ଶରୀର ଚେତନା ଲୋକମାନେ ବୁଝି ନେବା ଦରକାର ଯେ ମୋର ଏଠି କିଛି କ୍ଷତି ହଉନି, ଆତ୍ମା ତ ନିତ୍ୟ, ମୋର ଏଠି କିଛି ଲାଭ କ୍ଷତି ହଉନି, ମାନ ଅପମାନ ହଉନି, ସୁଖ ଦୁଃଖ ହଉନି, ଏଟା ହବ, ଏଟା ଶରୀର ମିଳିଛି ମାନେ ମୋର କର୍ମାନ ହିସାବରେ ଏଇଟା ହବ। ସୁଖ ଦୁଃଖଟା ଆଲଟମେଣ୍ଟ ହେଇକି ରହିଛି, ମାନ ଅପମାନଟା ସବୁ ରହିଛି, ସେଟା ଆସିବ। ଭକ୍ତିମ ଠାକୁର ଗୋଟେ ପଦର ସବୁ କାଟିକି ଥୋଇଦେଲେ ଆଉ ତାଙ୍କ ସେ ତ ସପ୍ତମ ଗୋସ୍ୱାମୀ ନା, ତାଙ୍କର ପଦଟାକୁ ଯିଏ ସବୁ ମନ ନ ରଖିବ, ଆଉ ଯିଏ ଚିନ୍ତନ ନ କରିବ, ଯିଏ ନ ବୁଝିପାରିବ, ଧରିପାରିବନି ସେ ଭାଗବତ। ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମତ ହୟ ତବ ଇଚ୍ଛା ସଦା ବଳବା, ଗୋଟେ କଥାରେ ସେ କହିଲେ, ପୁରା ଗୋଟେ କଥା ସବୁ କାଟିକି ଉଡ଼େଇଲେ। ଆଉ ତୁମେ ଗୁଣ୍ଡିଚମୂଷା ଭଳିଆ କ'ଣ ସେତୁ ବାନ୍ଧିବ କି ହନୁମାନ ଭଳିଆ ପଥର ପକେଇବ, ତୁମେ ଯାହା କର ସବୁ ଭାଙ୍ଗି କୃଷ୍ଣ ଥୋଇଦେବେ। ଯେତେ ଯୋଜନା କର, ଭକ୍ତ ହୁଅ କି ଅଭକ୍ତ ହୁଅ, କୌଣସି ଯୋଜନାଟି କାମ କରିବେନି, ସବୁଟା କୃଷ୍ଣଙ୍କ ଇଚ୍ଛାରେ ଆସୁଛି। ରୋଗ ଶୋକ ମୃତ୍ୟୁ ଭୟ ଚାରିଟା ବେଳେ ଡର ରହୁଛି ଶରୀରରେ, ସେଟା କୃଷ୍ଣଙ୍କ ଇଚ୍ଛାରେ ହେଉଛି, ବାସ ଶୋଇଲା, ଆଉ କିଛି ନାହିଁ। ମୋତେ କାହିଁକି ରୋଗ ହେଉଛି, ମୋର କାହିଁକି ଶରୀର ଏମିତି, କୃଷ୍ଣଙ୍କ ଇଚ୍ଛା ଆଉ କ'ଣ କରିପାରିବି, ତା ଛଡ଼ା ଆଉ ଯାହା ଚିନ୍ତା କରିବ ତା କି ସମାଧାନ ନାହିଁ, ଆଉ ବେକାର ଆହୁରି ତୁମେ ଭଗବାନଙ୍କଠୁ ବିମୁଖ ହେଇଯିବ। ତବ ଇଚ୍ଛା ମୟ, କାହିଁକି ଆପଣଙ୍କ ଇଚ୍ଛା ଏମିତିକା, ତବ ଇଚ୍ଛା ସଦା ବଳବାନ, ତାଙ୍କ ଇଚ୍ଛାଟା ସବୁବେଳେ ବଳବାନ। ଗୁରୁଦେବ ସେ ଗୋଟିଏ ଉଦାହରଣଟାକୁ ସବୁବେଳେ ବାଡ଼େଇ ବାଡ଼େଇ କୁହନ୍ତି, ବିଦେଶରେ ଇଂଲିଶରେ ସବୁବେଳେ ସେଟା ଦୋହରାନ୍ତି, କାରଣ ସେଇଟା ହେଉଛି ସବୁଠୁ ବଡ଼ ଇଚ୍ଛା ଏ ଜଗତରେ। ଭଗବାନଙ୍କ ଇଚ୍ଛାକୁ ଟକ୍କର ମାରିବା ଇଚ୍ଛା କିଏ, କାହାର ଇଚ୍ଛା, ଇଚ୍ଛା ହେଇଛି ବଳରାମ, କାରଣ ବଡ଼ ଭାଇ ନା, ଯଦି ଭଗବାନଙ୍କର ଇଚ୍ଛାଠୁ କିଛି ଗୋଟେ ବଡ଼ ଇଚ୍ଛା କେହି କହିବ, କୃଷ୍ଣଙ୍କଠୁ କ'ଣ ଇଚ୍ଛା, କାହାର ବଡ଼ ଇଚ୍ଛା ନାହିଁ, ହଁ ନଦୀଙ୍କ ହିସାବରେ ଦେଖିବାକୁ ଯିବା ବଳରାମ ହଉ ତାଙ୍କ ବଡ଼ ଭାଇ, ତାଙ୍କ ଇଚ୍ଛା ବି ରହିବ। ଗୁରୁଦେବ ସବୁବେଳେ ଉଦାହରଣ ଦିଅନ୍ତି, କାହାର ସୁଭଦ୍ରା ବିବାହ, ସେଇଠୁ ସବୁବେଳେ ଗୁରୁଦେବ କୁହନ୍ତି, ସେଠୁ ତୁମେ ଚିନ୍ତା କର କୃଷ୍ଣ ଇଚ୍ଛାଟା କେତେ ବଳବାନ, ନିଜ ଭଉଣୀକି ଚାହିଁଲେ ନାଇଁ 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 ଦୁର୍ଯ୍ୟୋଧନ ସେ ବିବାହ ହବ ହିଁ ନା, ବଳରାମ ଏଟା ଚାହୁଁଥିଲେ, ତାଙ୍କ ଇଚ୍ଛା ବି ରହିଲା। ଆମେ କ'ଣ, ଆମେ କେଉଁ ଯିବ ଯେ ଆମେ ଗୋଟେ ଇଚ୍ଛା କରିଦେବା, ମୁଁ ଏଇଟା ଚାହୁଁଛି ଏଇଟା ହବ ହବ, ଭଗବାନ ଏ ବଳରାମ ଇଚ୍ଛାଟା ରହୁନି, ଜଣେ ବୁଦ୍ଧିମାନ ହବା ଦରକାର ନା, ତୁମେ ଗୋଟେ ଗ୍ରସ ମୋଟା ବୁଦ୍ଧିଆ ହେଇକି ତୁମେ ଭଜନ କରୁଛି, କ'ଣ ତୁମେ ଆଉ ଭଜନ କରିବ, ତୁମେ ଯେତେ ଭଜନ କର ଜପ କର ସେବା କର, ଗୋଟେ ମୋଟା ବୁଦ୍ଧିଆ ହେଲେ ଚଳିବ, ସୂକ୍ଷ୍ମ ବୁଦ୍ଧିମାନ ହବାକୁ ପଡିବ ନା। ନିଜ ଇଚ୍ଛା କିଛି କାମ କରୁନି, ତାହେଲେ ନିଜ ଇଚ୍ଛାଟା କାମ କରୁ, ପୁଣି ଇଚ୍ଛାଟା କାହିଁ କରିବାକୁ ଯିବି, କାହିଁକି ଇଚ୍ଛାଟା କରିବାକୁ ଯିବି, କିନ୍ତୁ ଇଚ୍ଛାଟା ଆସିବ କାହିଁକି, ଆମେ ଯେହେତୁ ଗୋଟେ ଇଣ୍ଡିଭିଜୁଆଲ ସୋଲ, ଆମେ ଜଣେ ଆତ୍ମା, ସବୁବେଳେ ଗୋଟେ ଇଚ୍ଛା ହେଇଛି ଆସିବ, ଏମ୍ ଏଇଟା କଲେ ଭଲ ହବ, ଏଇଟା ଏମିତି କଲେ ହବ ସେଟା। ସେଥିପାଇଁ ଓଡ଼ିଆରେ ଗାଁ ଲୋକଟା କହୁଥିଲା ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ, ଲୋକମାନେ ଏଇଟା କହୁଥିଲେ, କର୍ମୀ ଲୋକଟା ଯାଇ ଭଗବାନଙ୍କ ତରଫ କହୁଥିଲେ କଥା, ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ, ଏସବୁ ଭାଗବତ ଜିନିଷ। ଭକ୍ତିରଟାକୁ ସେ ପଦ ଲାଗିଥିଲେ, ତୁମର ଇଚ୍ଛା ଆଜି ଇଚ୍ଛା ମିଶିଲା ଆଇଲ, ଭକତି ବି ନ ଆଜି ଆପଣ ଭୁଲିଲ, ତ ଆପଣଙ୍କ ଇଚ୍ଛା ସାଙ୍ଗେ ଇଚ୍ଛାକୁ ମିଶେଇଦେଲି, ବାସ ଆଉ କିଛି ଚିନ୍ତା କରିବେ। ଇ ତ ଗୋଟେ ଦିଟା ପଏଣ୍ଟ ମିସ୍ କରୁଛି ବୋଲି ଜୀବ ମରୁଛି, ଆଉ ସେ କଣ ବୁଝିପାରୁଛି କି, ଭକ୍ତ ତ ହଇରାଣ ହେଇଯାଉଛି ଆଉ ଗୋଟେ ଦିଟା ପଏଣ୍ଟକୁ ଧରିପାରୁନି,
ଗୋଟେ ଦୁଇଟା ପଏଣ୍ଟକୁ ସେ ଧରିପାରୁନି, ତା ସୁକୃତି ଥିଲେ ସେ ବୁଝିପାରିବ, ସେ ଯେଉଁ ସେ ପିରିୟଡ଼ ଆସୁଛି ସେ ବୁଝିପାରିବ ନା ଏଇଟା କୃଷ୍ଣଙ୍କର ଇଚ୍ଛା କି ଯେଉଁଟା ଅଛି ଗୁରୁକୃଷ୍ଣଙ୍କ ଇଚ୍ଛା, ଯେତେ ଇଚ୍ଛା କଲେ ବେଟା ହବନି, ସେ ମନକୁ ଶାନ୍ତ କରିଦେବ, ନ ତ ଘୁରିଲା ଆଉ କ'ଣ, ନିଜର ଇଚ୍ଛା କିଛି କାମ କରେ ନା, ଯାହା ଆମ ପାଇଁ କୃଷ୍ଣ ବ୍ୟବସ୍ଥା କରିଛନ୍ତି ତାହିଁ ହବ, ବାସ୍ ଗୁରୁକୃଷ୍ଣଙ୍କ ବ୍ୟବସ୍ଥା ହିସାବରେ ଯିବ। ଆଜି ମୋର ଇଚ୍ଛା ଆସୁଛି ମୁଁ କ'ଣ କରିବି, ସେ ଝାଡ଼ୁ ଛାଡ଼ିଦେବି, କୃଷ୍ଣଙ୍କୁ କହିଦେବି ଆପଣଙ୍କର କ'ଣ ଇଚ୍ଛା କରନ୍ତୁ, ବଳରାମଙ୍କ ଇଚ୍ଛା ରହୁନି ମୋ ଇଚ୍ଛା କରିକି ମୁଁ କାହିଁକି ଏଇଟା ସମୟ ବେକାର ଯାହା କୁହନ୍ତୁ ଉଦ୍ବେଗ ନା, ନିଜର ସ୍ୱତନ୍ତ୍ର ଇଚ୍ଛା ସ୍ୱତନ୍ତ୍ର ପ୍ରଚେଷ୍ଟା ମାନେ କିଛି ତୁମେ ତୁମ ରଜଗୁଣଟା ବଢ଼ିବ, ବେଶୀ ରଜଗୁଣଟା ବଢ଼ିଯିବ। ତୁମେ ଇଚ୍ଛା ଗୋଟେ କରୁଛ ନା ଏଇଟା କରିବା ନାଇଁ, ରଜଗୁଣଟା ପ୍ରୟୋଗ କରିବ ବାରମ୍ବାର, ଆଉ ରଜଗୁଣ ପ୍ରୟୋଗ କଲା ମାନେ କ'ଣ ହବ, ତୁମେ ଧୀରେ ଧୀରେ ନିରାଶ ହେଇଯିବ, ରଜଗୁଣଟା ତ ସବୁବେଳେ ସକ୍ସେସ୍ ହେଇପାରିବନି, ରଜଗୁଣର ଭାରି କଷ୍ଟ ଜୀବନ, କିଛି ଦିନ ତୁମେ ଏଇଟା କରିପାରିବ ତାପରେ ତୁମେ ନିରାଶ ହେଇଯିବ, ରଜଗୁଣରେ ତ ସୁଖ ନାହିଁ ଶାନ୍ତି ନାହିଁ। କୃଷ୍ଣଙ୍କର ଇଚ୍ଛାଟା ବଲବାନ, ଆତ୍ମଚେତନଶୀଳ ଯେଉଁମାନେ ହେବା ପାଇଁ ଚାହୁଁଛନ୍ତି ସେମାନେ ଶରୀର ଉପରେ ଏତେ ପ୍ରାୟୋରିଟି ଦେବେନି, ଯାହା ପ୍ରଭୁପାଜୀ ମହାରାଜ କହୁଥିଲେ ନା ଶରୀର ଆମ ପାଇଁ ଏତେ ଇମ୍ପୋର୍ଟାଣ୍ଟ ନୁହେଁ, କିନ୍ତୁ ଗୋଟେ ଜିନିଷକୁ ମାନି ମାନିକି ଚଳିବାକୁ ପଡ଼ିବ, ଗୋଟେ ବ୍ୟବହାରିକ ସତ୍ୟ ଗୋଟେ ପାରମାର୍ଥିକ ସତ୍ୟ, ପୂର୍ବରୁ କେତେଥର ଆଲୋଚନା ହେଇଛି ନା, ବ୍ୟବହାରିକ ସତ୍ୟଟାକୁ ମାନିବାକୁ ପଡ଼େ, କିନ୍ତୁ ସବୁବେଳେ ସାବଧାନ ରହିବା ଦରକାର ଯେମିତି ବ୍ୟବହାରିକ ସତ୍ୟଟା ଆମର ପାରମାର୍ଥିକ ସତ୍ୟକୁ ପରାହତ ନ କରେ, ଏଇଟାକୁ ବହୁତ ସାବଧାନ ରହିବା ଦରକାର, ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ବ୍ୟବହାରିକ ସତ୍ୟ କ'ଣ, ଦେହଟା ଅଛି, ଖାଇବା ଦରକାର, ଶୋଇବା ଦରକାର, ସ୍ତ୍ରୀ ପୁତ୍ର କନ୍ୟା ଧନ ଏଗୁଡ଼ା ସବୁ ଅଛି ନା, ବ୍ୟବହାରିକ ସତ୍ୟକୁ ଆଉ ଡିନାଇଟ୍ କରିପାରିବେନି, କରିପାରିବେନି, ସେଣ୍ଟିମେଣ୍ଟ ହେଇକି ତୁମେ ଗୋଟେ ଭାବପ୍ରବଣତା ହେଇ କହିବ ନା କି ଦରକାର ନାହିଁ ମୋର, ମୁଁ ରାସ୍ତା କଡ଼ରେ ଶୋଇବି ଖାଇବି କୁଆଡ଼େ ମଶା କାମୁଡ଼ିବ ମ୍ୟାଲେରିଆ ହବ ପଡ଼ିକି ଗଲା, ବ୍ୟବହାରିକ ସତ୍ୟ ନା, ବ୍ୟବହାରିକ ସତ୍ୟ ହେଉଛି ଦେହଟାକୁ ତୁମେ ଯତ୍ନ ନିଅ କୃଷ୍ଣ ସେବା ପାଇଁ, ତୁମକୁ ମୁଁ ଅବଧୂତ ଭଳିଆ ହେବି, ଅବଧୂତ ହେଲା କିଛି ନାହିଁ, ତ କପଡ଼ା ଖଣ୍ଡେ ପିନ୍ଧି ରାସ୍ତାରେ ଗୋଟେ ଦିନ ଶୋଇଲେ ତାପରେ ମ୍ୟାଲେରିଆ ହେଇକି ପଡ଼ିଥିବ ବାପା ତ ଅବଧୂତ ଛାଡ଼ିଯିବ, ବ୍ୟବହାରିକ ସତ୍ୟରେ ତୁମକୁ ମାନିବାକୁ ପଡ଼ିବ, କିନ୍ତୁ ସାବଧାନ ରହିବା ଦରକାର, ବ୍ୟବହାରିକ ସତ୍ୟଟା ସବୁବେଳେ ସତ୍ୟ ନୁହେଁ, ପରମାର୍ଥ ସତ୍ୟଟା ସତ୍ୟ, ଆତ୍ମତତ୍ଵଟା ସତ୍ୟ, କିନ୍ତୁ ବ୍ୟବହାରିକ ସତ୍ୟ ପରମାର୍ଥ ସତ୍ୟକୁ ପରାସ୍ତ କରିବା ଉଚିତ ନୁହେଁ, ଏଇଟା ପରାସ୍ତ ମାନେ କ'ଣ, ଏହାର ଉପରେ ହିଁ କେବଳ ରହିଗଲା ଆମେ ନାଇଁ, ବ୍ୟବହାରିକ ସତ୍ୟଟା କେତେ ପର୍ଯ୍ୟନ୍ତ ସତ୍ୟ, ଯେତେପର୍ଯ୍ୟନ୍ତ ଆମେ ସର୍ବଧର୍ମାନ ହେଇନା, ସେ ପର୍ଯ୍ୟନ୍ତ ମାନି ମାନିକି ଯିବାକୁ ପଡ଼ୁଛି, ସେତେବେଳେ ସର୍ବଧର୍ମାନ ପରିତ୍ୟାଜ୍ୟ ହେଇଗଲେ ସେତେବେଳେ ବ୍ୟବହାରିକ ସତ୍ୟ ଆମର କିଛି ଆବଶ୍ୟକ ନାହିଁ, ଆମେ ସବୁ ଧର୍ମ ଛାଡ଼ିଦେଲେ ଆଉ କୃଷ୍ଣଙ୍କର ପୂର୍ଣ୍ଣ ଶରଣାଗତ ହେଇଗଲେ, ଆମେ ବ୍ୟବହାରିକ ସତ୍ୟଟାକୁ ବେଶୀ କରିଦେଲେ ପରମାର୍ଥିକ ସତ୍ୟଟା ପରାହତ ହେଇଯିବ, ସ୍ତ୍ରୀ ପୁତ୍ର କନ୍ୟା ଧନ ଏଇଟାକୁ ସତ୍ୟ ବୋଲି ଜ୍ଞାନ କରିଦେଉଛେ କରିଦେଉଛେ, ସେଇଟା ଯଦି ପରାହତ ନ କରେ କାହାକୁ, ପରମାର୍ଥ ସତ୍ୟକୁ, ସେଇଟା ତାଦ୍ୱାରା ଆମକୁ ରିଏଲାଇଜ୍ କରିବାକୁ ପଡ଼ିବ, ଯେତେବେଳେ ଆମେ ଆତ୍ମଚେତନକୁ ଚାଲି ଆସିବା ଇଏର ଆଉ ପରମାର୍ ବ୍ୟବହାରିକ ସତ୍ୟର କିଛି ଆବଶ୍ୟକ ନା, ନହେଲେ ତ ଆମକୁ ମାନିବାକୁ ପଡ଼ିବ ହିଁ ପଡ଼ିବ, ବହୁତ ଜୀବନରେ ବହୁତ କିଛି ଆମକୁ ଶିକ୍ଷା କରିବାର ଅଛି, ସେଥିପାଇଁ ଆଚାର୍ଯ୍ୟମାନେ ଭକ୍ତିନାଥ ଠାକୁର ଆଚାର୍ଯ୍ୟମାନେ ସବୁ ଲେଖିଦେଲେ ନା, ତାଙ୍କର ଯେଉଁ ପଦ ଗୁଡ଼ିକ ସବୁ ରଚନା କରିଛନ୍ତି, ଜୀବନ ଗୁଡ଼ିକ ଜୀବନଟା କ'ଣ ହେଉଛି ନା, ଜୀବନଟା ହେଉଛି ଏହା ଭକ୍ତିନାଥ ଠାକୁର ତାଙ୍କର ପଦରେ ସବୁ ରଚନା କରୁଛନ୍ତି, ସେ କଥା ଯେଉଁଟା ଚୈତନ୍ୟ ରହିଲା 64 ଅଙ୍ଗ ଭିତରେ, ମାନେ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା, ସେଟାକୁ ସେ ଭକ୍ତିମ ଠାକୁରଙ୍କ ପଦରେ ଆମର ମନରେ ପଡ଼ୁନି, ସେଇଟା ବ୍ୟବହାର ହଉନି, ସେ ପଦରେ ସେ ସେଇଟା ଲେଖିଛନ୍ତି, କେବଳ ଜୀବନ ନିର୍ବାହ ପାଇଁ ଯେତିକି ଆବଶ୍ୟକ ରହିଛି, ଆମେ ଆମେ ଯଦି ଗୋଟେ ବାସ୍ତବ ଜିନିଷ ସବୁ ବିଚାର କରିକି ଯିବା, ଯେମିତି ସବୁ ପିଲାମାନେ ସବୁ କଲେଜରେ ପଢ଼ୁଥିଲେ ସେତେବେଳେ ସବୁ ହଉଥିଲା ନା, ହ୍ୟୁମାନ୍ ମାଇଣ୍ଡ ସାର୍ ଅନଲିମିଟେଡ୍, ଗୋଟେ ଜୀବର ଆବଶ୍ୟକତା ହେଉଛି ଅପୂରଣୀୟ, ସେଠି ସେ ଆବଶ୍ୟକତା ପଛରେ ତାହେଲେ ପରମାତ୍ମାଟା ପରାହତ ହେଇଯିବ। ଏଇ କଥାଟି ଏଇଠି କାହିଁ ପଡ଼ିଛନ୍ତି ନା, ଭଗବାନ ଆତ୍ମାର ନିତ୍ୟ ସ୍ଥିତିଟା କହିକି ଜୀବକୁ ବା ଗୋଟେ ବିଶେଷ କରି ମନୁଷ୍ୟକୁ ସୂଚନା ଦେଉଛନ୍ତି ଯେ ତୁମର ଶରୀରରେ ଯଦି ବି କିଛି ଅଭାବ ରହୁଛି ବା କିଛି କ୍ଷତି ରହୁଛି ସେଥିରେ କିଛି ଯାଶ ନାହିଁ, ତୁମେ ତ ନିତ୍ୟ। ପୂର୍ବ ଶ୍ଳୋକକୁ ପୁଣି ବ୍ୟାଖ୍ୟା କରୁଛନ୍ତି, ପୂର୍ବ ଶ୍ଳୋକ କ'ଣ ରହିଲେ, ନୈନମ ଛିନ୍ଦନ୍ତି ଶସ୍ତ୍ରାଣି, ନୈନମ ଛିନ୍ଦନ୍ତି ଶସ୍ତ୍ରାଣି ଏଟା କହିସାରି 24 ଶ୍ଳୋକ ପୁଣି ଆସୁଛନ୍ତି। ଆତ୍ମାର ନାମ କହିଲେ ଚଳେ, ଆତ୍ମାର ମାନେ ଯେଉଁ ଯେଉଁ ଗୁଣ ଆତ୍ମାକୁ, ଏଇ ଯେଉଁ କହିଲେ ନା
ଛେଦ କରିପାରିବେନି, ସେଥିପାଇଁ ଅଚ୍ଛେଦ୍ୟ ଅୟମ୍ ଯା ଆତ୍ମା କ'ଣ କହିଥିବ ଅଚ୍ଛେଦ୍ୟ ଛେଦ କରାଯାଇ, ଯେମିତି ଭଗବାନଙ୍କର ଗୋଟେ ନାମ ଅଜ ସେଭଳିଆ ସେ କଥା କହୁଛି ଅଚ୍ଛେଦ୍ୟୟମ୍ ଅଦାହ୍ୟୟମ୍ ଅକ୍ଲେଦ୍ୟ ସ୍ୱଚ ନିତ୍ୟ ସର୍ବ ହରେ କୃଷ୍ଣ ନିତ୍ୟ ସର୍ବଗତ ସ୍ଥାଣୁ ଅଚଲୋୟମ୍ ସନାତନ। ଇଏ ବଳଦେବ ବିଦ୍ୟାଭୂଷଣଙ୍କର ମତ ହିସାବରେ ଯଦି ଆମେ ଦେଖିବା ଆତ୍ମାର କ'ଣଟା ଗୁଣ ବା ତାକୁ କେଉଁ ହିସାବରେ ଆମେ କହିବା, ଅଚ୍ଛେଦ୍ୟ ଅୟମ୍ ଏ ଆତ୍ମାକୁ ଛେଦ କରିହେବ ନାହିଁ। ଯେମିତି ମାୟାବାଦୀ ମାନେ କୁହନ୍ତି ନା ଯେ ଆତ୍ମାର ନିତ୍ୟ ସ୍ଥିତିଟା ରହିଛି ବା ପରମାତ୍ମା ଖଣ୍ଡ ଖଣ୍ଡ କରି କାଳେ ଆତ୍ମା କରିହେବ କି, ଯୁକ୍ତି ଜଣେ ଯୁକ୍ତି କରିବ ଯଦି ପରମାତ୍ମା ପାଖରୁ ଆତ୍ମା ଆସିଛନ୍ତି ତାହେଲେ ପରମାତ୍ମାକୁ ଟିକ ଟିକ କରି କାଟିଦେବା ତାହେଲେ ଆତ୍ମା ସବୁ ବାହାରି ପଡ଼ିବେ ନା। ଅଚ୍ଛେଦ୍ୟ ଅୟମ୍ ଶରୀରର କୌଣସି ଛେଦନ ହେଇଗଲେ କିଛି ହେଇଗଲେ ସର୍ବସହିତ ଆତ୍ମାର କୌଣସି ସମ୍ପର୍କ ନାହିଁ। ଜୀବ ଗୋଟେ ପ୍ରଭୁପାଦୀ ମହାରାଜ କୁହନ୍ତି ନା ଏ ବଡି ଗୋଟେ ଫରେନ୍ ଏଲିମେଣ୍ଟସ୍, ଗୋଟେ ଜୀବକୁ ଯଦି ପୁରା ନିରପେକ୍ଷ ଭାବରେ ଯିବ ଗୋଟେ ବିଚାର କରି ଦେଖିବ ମୁଁ କେଉଁଠି ଆସିଛି, ଭଗବାନ କହିବେ ନା ଆଗରେ ଆସିବେ ନା ଅବୁକ୍ତ ଅବ୍ୟକ୍ତଦାନି ଭୂତାନି ବ୍ୟକ୍ତ ମଧ୍ୟାହ୍ନି ଭାରଚ, ବ୍ୟକ୍ତ ଅବ୍ୟକ୍ତରୁ ଆସିଛି ଆଉ। ଏଇଟା ଗୋଟେ ଜୀବ ଗୋଟେ ଗର୍ଭ ଗଲା ପରେ ନା ଭଗବାନଙ୍କର ଏତେ ବଡ ଶକ୍ତି ରହିଛି, ମାଆର ଖାଦ୍ୟକୁ ନେଇ ତାକୁ କେମିତି ସେ ଯାହା ବର୍ଣ୍ଣନାଶ ଭାଗବତ ହିସାବରେ ଅଛି ଗୋଟେ ସର୍ବବୃଦ୍ଧି ହେଉଛି, ଗୋଟେ ଜୀବାତ୍ମାର ଉପସ୍ଥିତିରେ ଗୋଟେ ଜଡ଼ ସ୍ୱରଟା ସିଟ୍ ବୃଦ୍ଧି ହେଇକି ଆସୁଛି କେଉଁଠୁ ମାତୃଗର୍ଭରୁ, ଆଉ ସବୁ ଉପାଦାନ ବି ସେଠି ତିଆରି ହେଉଛି। ଇଟି ଯେ ଆସିଲା ପରେ ସ୍ୱରଟା ବଢ଼ିଗଲା ପରେ ଯେ ବ୍ଲଡ୍ ହେଉଛି ତା ନୁହେଁ, ଛୋଟ ପିଲାରେ ଗୋଟେ ବ୍ଲଡ୍ ଅଛି, ଯେଉଁ ସପ୍ତ ଧାତୁଟା ନା ସେଟା ସପ୍ତ ଧାତୁଟା ସେଟା ବି ମାତୃଗର୍ଭରୁ ସବୁ ତିଆରି ଆସୁଛି ନା। ଏ କୌଣସି ବୈଜ୍ଞାନିକର ଏମିତି ସତ୍ୟ ନାହିଁ, ଏଗୁଡ଼ା ଯୋଡ଼ ଜିନିଷ ଗୁଡ଼ା ସବୁ ସେଠିକ କରିକି ମୋବାଇଲ ଫୋବାଇଲ କମ୍ପ୍ୟୁଟର ତିଆରି କରିଛନ୍ତି ନା, ଆଉ ଜୀବନଟାକୁ ତିଆରି କରିଛନ୍ତି ଭଗବାନଙ୍କର କେତେ ବଡ଼ ଶକ୍ତି, ଗୋଟେ ଜଡ଼ ଜିନିଷଟାକୁ ସେଇଠୁ ତିଆରି ହୁଏ, ହାତ ଏଇ ଅଙ୍ଗୁଠି ପଦ ହସ୍ତ ଯାହା ନୋମ ଲୋମ ନଖ ରୋମାଣୀ ନଖ ଲୋମ କେଶ ଏସବୁ ଛୁଆଟା ଦେଖୁନ, ଛୁଆଟା ଜନ୍ମ ହେବ ତାର କପାଳ ଟିକି 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 ସବୁ କେଶ ରହିଥିବ, ଆଖି ପତାର କେଶ ରହିଥିବ, ସେ ବିଚିତ୍ର ଭଗବାନ ସବୁ ସୃଷ୍ଟି କରି ଛାଡ଼ୁଛନ୍ତି। ତେଣୁ ଆତ୍ମା କ'ଣ ଯଦି କେହି ଯୁକ୍ତି କରନ୍ତି, ନୈନମ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନମ ଦହତି ପାବକ ନ ଚଳନିକିଳ ଦିଅନ୍ତି ଆପ ନ ଶୋଷୟତି ମାରୁତ, ବଳଦେବ ଦର୍ଶନ କହିଲେ ଏଇଟାକୁ ତାକୁ ନା ମୁଁ କହିଲେ କିଛି କ୍ଷତି ହବନି, ଆତ୍ମା କ'ଣ ନା ଅଚ୍ଛେଦ୍ୟ ଅୟମ୍ ଛେଦନ କରି ହବ ନାହିଁ, ବିନାଶ ତ କିଛି ହଉନି ଆତ୍ମାର, କୌଣସି ଆତ୍ମାର କେବଳ ଗୋଟିଏ ଜିନିଷ ନଷ୍ଟ ହେଇଯାଉଛି ଆତ୍ମା ଯେତେବେଳେ ଜଡ଼ା ହୋଇ ନିବେଶ ହେଇଯାଉଛି। ଏଇଟା ଗୋଟେ ଆମର ବହୁତ ଜନ୍ମର ଦୁଃଖ ନା, ଆଉ ଏ ଜନ୍ମରେ ବି ଆମ ସେ ଚେତନାଟା ବି ନ ଆଣିପାରିଲେ ବି ଏଇଟା ଗୋଟେ ଦୁଃଖ ରହିଗଲା, କାରଣ ଯେମିତି ମୁଁ ଜଣେ ବ୍ୟକ୍ତି ମୁଁ ଜୀବାତ୍ମା ଗୋଟେ, ମୁଁ କେତେ ଜୀବନରୁ ଜନ୍ମର ସ୍ୱର ପାଇକି ଆସିଛି, ତୁମେ ଗୋଟେ ଜୀବାତ୍ମା, ସେ ଜୀବାତ୍ମାର ସ୍ୱରଟା ଏଇଟା ନୁହେଁ, ଏ ସ୍ୱରଟା ଏ ଧାରଣ କରିଛି, ଏଇଟା ସେ ଜୀବାତ୍ମାଟା ଏଇ ସ୍ୱରଟା ଧାରଣ କରିଛି ଏବେ ଏଇ ସ୍ୱରର ଯୋଉ ମୋର ଯୋଉ ଫର୍ମଟା ମୋର ନାଁ ଯାହା ମୋର ଯୋଉ ରୂପଟା ଏଇଟା ସବୁ ଜନ୍ମ ନଥିଲା ବା ଏଇ ମାନବ ଜନ୍ମରେ ଯଦି ପୂର୍ବରୁ କିଛି ଜନ୍ମ ଥିବ ସେଇ ରୂପ ସେଇ ଗୁଣ ସେଇ ଜାତି ସବୁ କିଛି ନଥିଲା। ଆତ୍ମାର ଏଇଟା ହଉଛି ଗୋଟେ ଅଧଗତି, ଆତ୍ମା ଯେଉଁ ସ୍ୱରରୁ ଯାଇକି ସେଠି ଯଦି ବିଷୟ ଅଭିନିବେଶ ହେଇଗଲା, ଆଉ ସବୁ ଜନ୍ମରେ ବିଷୟ ଅଭିନିବେଶର ଚାନ୍ସ ରହିଛି, ସବୁ ଜନ୍ମରେ ବିଷୟର ଅଭିନିବେଶଟା ରହିଛି। ଆମେ ଇତର ଜନ୍ମ ଗୁଡ଼ା ଦେଖୁଛେ ସିନା, ଇତର ଜନ୍ମରେ କ'ଣ କ୍ରମୋନ୍ନତି ହଉଛି ନା ତାଙ୍କର କ୍ରମୋନ୍ନତିଟା ହଉଛି, ଆଉ ବିଶେଷ କରି ଏ ଯୋଉ ମାନବ ସ୍ୱରକୁ ସେ ପାଇଗଲା ସେଠି ତାକୁ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଦିଆହେଲା, ଯାହାକୁ ଭକ୍ତିମୟ ଠାକୁର କହୁଛନ୍ତି ଯେ ଆମେ ଶୁଣୁଥିଲେ ନା ତ ଅମୂଲ୍ୟ ରତ୍ନ, ସେଇଟାରେ ସେ ଅପବ୍ୟବହାର କରିବାର ବହୁତ ଚାନ୍ସ ରହିଛି, ଜୀବନର ବହୁତ ଚାନ୍ସ ରହିଛି, କାହିଁକି ନା ଏଠି ତାକୁ ତାର ସବୁ ଜିନିଷଟା ଫ୍ରି, ଆହାର ନିଦ୍ରା ଭୟ ମୈଥୁନ ଚାରିଟାଙ୍କ ଫ୍ରି, ମାନବ ଜନ୍ମରେ ସେ ସବୁ କରିପାରିବ, ଚାରିଟାଙ୍କ ବଢ଼େଇ ପାରିବ ଚାରିଟାଙ୍କ କମେଇ ପାରିବ, କିନ୍ତୁ ଅଲଗା ଜୀବମାନଙ୍କର ପ୍ରକୃତି ଦ୍ୱାରା ସବୁ ସଂଯମିତ, ମଣିଷ ଚାହିଁଲେ ସେ ପଶୁ ମାଂସ ଖାଇଦେଉଛି ମଣିଷ ମାଂସ ଖାଇଦେଉଛି ସବୁ କରିଦେବ, କିନ୍ତୁ ପଶୁମାନେ କେବେ ତାଙ୍କର ଚେଞ୍ଜ କରିବେ ଡାଏଟ୍ କେବେ କରିବେ, ତାଙ୍କର ମୈଥୁନ ବି କଣ୍ଟ୍ରୋଲ ନିଦ୍ରା ବି ବହୁତ କଣ୍ଟ୍ରୋଲ, ଯେତେବେଳେ ଯାହା ଯେମିତିକା ତାଙ୍କ ସବୁ ରହିଛି, କିନ୍ତୁ ଆମର ଯୋଉ ମିଳିଲା ଇଣ୍ଡିପେଣ୍ଡେଣ୍ଟଟା କୋଉଟା ସ୍ୱତନ୍ତ୍ରତା ଯୋଉ ମିଳିଲା ମାନବ ଜନ୍ମରେ, ଏଥିରେ ଦୁଇଟା ଜିନିଷ ରହିଲା, ଗୋଟେ ଗୋଟେ ପାଖରେ ବିଶ୍ୱ ରହିଲେ ଗୋଟେ ପାଖରେ କୃଷ୍ଣ ରହିଲେ, ଆଉ ଭଗବାନ ଯେତେବେଳେ ଅବତାର ନେଉଛନ୍ତି ବିଶେଷ କରି ମାନବମାନଙ୍କ ପ୍ରତି ଭଗବାନ ଋଷଭ ଦେବ ପ୍ରବଚନ ଦେଉଛନ୍ତି, ଭାଗବତରେ ଦେଖୁନା ଋଷଭ ଯେତେବେଳେ ପ୍ରବଚନ ଦେଇ ଦେଇକା ଗଲା ଶହେ ପୁତ୍ରମାନଙ୍କୁ, ତା ଭିତରେ ଭରତ ମହାରାଜ ସେ କଥା କହୁଛନ୍ତି ନା ସବୁ ଜୀବଜନୀଙ୍କ କଥା କହୁଛନ୍ତି, ଲାଷ୍ଟକୁ କ'ଣ କହୁଛନ୍ତି, ମାନବ ହେଉଛି ମୋର ଅତିପ୍ରିୟ, ପୁଣି ମାନବ ଭିତରେ ଯେଉଁମାନେ ବ୍ରାହ୍ମଣ ସେମାନେ ମୋର ଅତିପ୍ରିୟ, ବ୍ରାହ୍ମଣଙ୍କ ଠାରୁ ଦ୍ୱିଜ ଦେବ, ଦ୍ୱିଜମାନ ମୋର ଦେବତା ଭଗବାନ କହୁଛନ୍ତି। ମାନବେଶ୍ୱରଟା ଅତିପ୍ରିୟ କାହିଁକି, ଏଥିପାଇଁ ସେ ସେଠି ତାର ଗୋଟେ ରହୁଛି ଇଣ୍ଡିପେଣ୍ଡେଣ୍ଟ, ସେ ଭଗବାନଙ୍କୁ ଗ୍ରହଣ କରିପାରିବ, କିନ୍ତୁ ସେଇଟା ଭାରି କଷ୍ଟ। ଗୋଟେ ଜୀବ ସ୍ୱରଧାରଣକୁ ଛାଡ଼ିକି ଭଗବାନ ପୁରା ମାନବା ହବନି। ଅର୍ଜୁନ ଦେଖୁନା କେତେ ପ୍ରକାର ଯୁକ୍ତି କରିଦେଉଛନ୍ତି, ଧର୍ମଟା ତାର ଗୋଟେ ରହୁଛି ନା, ମୁଁ ଏଟା କାହିଁ କରିବାକୁ ଯିବି, ଏଟା ଭୁଲ, ଏଟା ଠିକ, ଏଟା ଏମିତିକା, ଏଟା ସେମିତିକା, ସେଇଟାକୁ ମନ ଧର୍ମ କୁହାଯାଏ। କାଟିଦେଲେ ନା ଆଉ ଚୈତନ୍ୟ କଣ କାଟିଦେଲେ, ଏ ଭଲ ଏ ମନ୍ଦ ସବୁ ହୁଏ ମନଧର୍ମ, ଯେତେ ନୀତି ଜଗତର ଯେତେ ଯାହା ସବୁ ସେଇଟା ମନଧର୍ମ ଜିନିଷ ନା, କିଛି କିଛି ଲାଭ ନାହିଁ। ଜଗତର କେବଳ ଗୋଟିଏ ଜିନିଷ ସାର, ଜୀବ ଭଗବାନଙ୍କର ଅଂଶ, ତାଙ୍କର ଶରଣ ଯିବା ଦରକାର। କିନ୍ତୁ କଣ କରିବା, ଯେଉଁଟା ଆମେ ପୂର୍ବରୁ ଆଲୋଚନା କରୁଥିଲେ ବ୍ୟବହାରିକ ସତ୍ୟଟା ରହିଛି, ତ ବ୍ୟବହାରିକ ସତ୍ୟଟା ଜୀବକୁ ଭାରି ହଇରାଣ ପକାଏ, ସେ ଠିକ ଭୁଲ ଲାଭ କ୍ଷତି ବିଚାର କରିବ ସବୁବେଳେ। କିନ୍ତୁ ଏ ମାନବ ଜନ୍ମରେ ପ୍ରଭୁ ଏ ଯେଉଁ ଆତ୍ମଚେତନା କଥା କହୁଛନ୍ତି, ଏଇଟା 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 ତାକୁ ଧରିବାକୁ ସୁବିଧା ଏ ଜନ୍ମରେ, କିନ୍ତୁ ଏତେ ତ ସହଜ ନୁହେଁ। ଆତ୍ମା ତ ବହୁତ ବହୁତ ଜନ୍ମରୁ ଜୀବାତ୍ମା କ'ଣ କରିଛି ନା, ଜଡ଼ାଭିନିବେଶରେ ରହି ରହିକି ଆସିଛି, ସେଥିପାଇଁ ଭଗବାନ କ'ଣ କରୁଛନ୍ତି, ନିଜେ ଆସୁଛନ୍ତି, ଲୀଳା କରିକି ଯାଉଛନ୍ତି। ପୁଣି କାହା ପାଇଁ ଲୀଳା କରୁଛନ୍ତି, ମାନୁଷୀ ଭଗବାନ କ'ଣ କହିଲେ, ମାନୁଷୀ ତନୁଆଶ୍ରିତମ, ମଣିଷ ସବୁବେଳେ ବଳ ମଣିଷ ଲଗାଉଛନ୍ତି, ଭାଗବତ ବି ଅଛନ୍ତି ନା, ମାନବ ମାନେ ମାନବ ଭଳି ମୁଁ ମାନବ ସଦୃଶ ଲୀଳା କରୁଛି, ତାଙ୍କ ଲୀଳା ଯେତିକି ସବୁ କୃଷ୍ଣ ଜାତକ ଲୀଳା, ସର୍ବୋତ୍ତମ ନର ଲୀଳା, ନରବପୁ ତାହାର ସ୍ୱରୂପ, ଭଗବାନଙ୍କ ସ୍ୱରୂପଟା ନରବପୁ, ମନୁଷ୍ୟ ତାଙ୍କର ଭାରି ପ୍ରିୟ, ମନୁଷ୍ୟ ପାଇଁ ଲୀଳା କରୁଛନ୍ତି ଭଗବାନ, ଯେତେ ଲୀଳା ସବୁ କରୁଛନ୍ତି। ଦେଖ ଯେତେ ପ୍ରକାର ଜୀବ ଅଛନ୍ତି, ତାଙ୍କର ରସ ନେଇକି ପୁଣି ଅବତାର ବି ନେଉଛନ୍ତି, ସମସ୍ତେ କୃଷ୍ଣ ଭଲ ପାଇପାରିବେନି, ଯିଏ ମର୍ଯ୍ୟାଦାକୁ ଭଲ ପାଇବ, ତାଙ୍କ ଭାଇ ରାମ ହେଲେ, ନୃସିଂହ ବାମନ ସବୁ ପ୍ରକାର ଅବତାର ହେଉଛନ୍ତି ଗୋଟେ ଜୀବ ଗୁଡ଼ାକ ପାଇଁ। ସାତଟା ରହିଲା ଗୁଣରସ, ପାଞ୍ଚଟା ରହିଲା ମୁଖ୍ୟ ରସ, କେତେଟା ହେଲା ବାର, ବାରଟା ରସ ହେଲାଣି, ବାରଟା ରସ ବାର ଜଣ ଅବତାରଙ୍କ ପାଖରେ ଲାଗିବ, ସବୁ ରସ କୃଷ୍ଣ ପାଖରେ ଅଛି, କେଉଁ କେଉଁ ଅବତାରଙ୍କ ପାଖରେ କେଉଁ କେଉଁ ରସ ଅଛି, ଜୀବ ପାଇଁ କେତେ ପ୍ରକାର ଜାଲ ବିଛେଇଛନ୍ତି କୃଷ୍ଣ, କେମିତି ଜୀବଟା ମୋ ପାଖକୁ ଆସୁ, କାରଣ ଏଇଟା ଗୋଟେ ଚାନ୍ସ, ତାକୁ ତାକୁ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଦିଆଯାଇଛି, ସେ ବର୍ତ୍ତମାନ ପ୍ରକୃତି ଦ୍ୱାରା କଣ୍ଟ୍ରୋଲରେ ନାହିଁ, ସେ ତା ନିଜ କଣ୍ଟ୍ରୋଲରେ ଅଛି, ଆଉ ସେଥିପାଇଁ ଭଗବାନ ସିନା ଦେଇଦେଲେ, କିନ୍ତୁ ଜୀବର ଯେହେତୁ ଶରୀର ଅଛି, ଶରୀର ପାଇଁ ବିଶେଷ ସାଧନ ରହିଛି, ଶରୀର ରହିଛି ମାନେ ବିଶେଷ ସାଧନ ରହିଛି ମଣିଷ। ଦେଖ ପ୍ରତ୍ୟେକ ଜୀବର ଏତେ ଆବଶ୍ୟକ କିଛି ନାହିଁ, ଯେ ଏତେ ମଣିଷ ଛଡ଼ା ଅଲଗା କେଉଁ ଜୀବର ଏତେ ଆବଶ୍ୟକ କିଛି ନାହିଁ, ତାଙ୍କ ସବୁ ସିଜନାଲ ଆବଶ୍ୟକ, ଏ ଚଢ଼େଇ ଗୁଡ଼ାକର ଘର ଆବଶ୍ୟକ ନାହିଁ, କ'ଣ କ'ଣ ଚଢ଼େଇ ଗୁଡ଼ାକର ପ୍ରାୟ ତାଙ୍କର ସବୁ କେଉଁଠି ରୁହନ୍ତି, କେତେଟା ଚଢ଼େଇ ଅଛନ୍ତି ଯେଉଁମାନେ ରୁହନ୍ତି, କେତେଟା ଚଢ଼େଇ ଗୋଟେ ଅଛନ୍ତି ଯେଉଁ କ'ଣ ଏଟା ସେ କ'ଣ ଭାବିଲେ ସେଇଟା ଥଣ୍ଟରେ ଖୋଳିକି ସେ ରଖନ୍ତି କାଠଣା, ସେ ଭିତରେ ରହିବ, ଏ ଘର ଚଟିଆ ଥିଲା ଆଗରୁ, ସେ ତ ସବୁ ବୁଡ଼ିଗଲାଣି, ସେ ଯୋଉ ସେ କେତେଟା ଜିନିଷ କେତେଟା ଚଢ଼େଇ ଅଛନ୍ତି ଯେଉଁମାନେ ବସା କରି ରୁହନ୍ତି, ନହେଲେ ମ୍ୟାକ୍ସିମମ୍ ଚଢ଼େଇ ତାଙ୍କ ସିଜନାଲ, ତାଙ୍କ ପିଲାଟା ହେଲା ପର୍ଯ୍ୟନ୍ତ ଗୋଟେ ଅଣ୍ଡା ଏକୁଆ ବର୍ତ୍ତମାନ ସବୁ ଟାଣାଟଣି କରି ବର୍ତ୍ତମାନ ଅଣ୍ଡା ଦେବା ଟାଇମ୍ ଚାରିହେଲା ତାଙ୍କର, ତାଙ୍କ ସବୁ ସିଜନାଲ। କିନ୍ତୁ ମଣିଷ ଗୋଟେ ଏମିତିକା ଜନ୍ତୁ, ତାର ସବୁ ଜିନିଷ ଦରକାର, ତାର ଡ୍ରେସ୍ଟା ପିନ୍ଧିବ, ତାର ଲଙ୍ଗଳା ହେଇପାରିବନି, ଗାଧେଇବାକୁ ତାକୁ ପଡ଼ିବ, ସେଥିରେ ଭରତ ମହାରାଜ ବହୁତ ଖୁସି ପାଉଥିଲେ ନା, କହିଲେ ଏଇଟା ବଢ଼ିଆ ଜୀବନ, କୋଉଟା ମୃଗ ଶରୀର, ଏଇଟା ବଢ଼ିଆ ଜିନିଷ, ମଣିଷ ଜନ୍ମ ଦୁନିଆ ଧନ୍ଦା ସକାଳ ଗୋଟୁ ସେ ପୁଣି ଶୌଚ କରିବାକୁ ଯୋଉ ପାଣି ଖର୍ଚ୍ଚ ହବ, ପୁଣି ତା ଦ୍ୱାରା କ'ଣ ସାବୁନ ଲଗା, ବାଥରୁମ୍ ହ୍ୟାଣ୍ଡୱାଶ, ପଶୁର କିଛି ନାହିଁ, ପଶୁ ତା ଯୋଉଠି ପାଖ ମଳ ତ୍ୟାଗ କରିବା, ତାର କ'ଣ ହ୍ୟାଣ୍ଡୱାଶ କରୁଛି ନା, ଦେବ ୱାସରୁମ୍, ଲୋକ କ'ଣ ୱାସରୁମ୍ ଯିବି, ୱାସରୁମ୍ ବର୍ତ୍ତମାନ ଆଉ ଲାଟ୍ରିନ୍ କହୁନାହାନ୍ତି କି ଟଏଲେଟ୍ କହୁନାହାନ୍ତି, ଆଗରୁ କହୁଥିଲେ କେଉଁ ଲାଟ୍ରିନ୍ ଅଛି, ତାପରେ କହିଲେ କେଉଁ ଟଏଲେଟ୍ ଅଛି, ବର୍ତ୍ତମାନ ମଣିଷ ଏତେ ସେ ଭାବୁଛି ମୋ ଦେହରେ ମଳ ନାହିଁ, ମଣିଷ କହିଲେ ଏଇଟା କେତେ ପାଗଳା ଗୁଡ଼ାକ, କିନ୍ତୁ ଛୋଟ ପିଲା କ'ଣ କହୁଥିଲା, ମା ମୁଁ ଝାଡ଼ା ଯିବି, ଛୋଟ ପିଲା କହୁଥିଲା ନା, ସାର୍ ମାନଙ୍କୁ ଆମର କହୁଥିଲେ ସାର୍ ଦୁଇ, ଛୁଆମାନେ ଖରାପ ଭାବେ ଦୁଇ, ବର୍ତ୍ତମାନ ଦୁଇ ହେଲେ କୁହନ୍ତୁ, ବର୍ତ୍ତମାନ ୱାସରୁମ୍କୁ ମୁଁ ଯିବି, ସବୁବେଳେ ୱାସରୁମ୍ ଲେଖାଳି, ଆଉ କେଉଁ ଟଏଲେଟ୍ ଲେଖାହନି, ଏ ସେଟା ତୁମେ ମଳ ଛାଡ଼ିବ ନା, ଜୀବନ ସବୁ ଦରକାର ଦେହ ସହିତ, କ'ଣ କରିବ, ସେ ବ୍ୟବହାରିକ ଜୀବନଟା ଗୋଟେ ଏମିତିକା ଜୀବନ ତ ମିଳିଯାଇଛି, ତାର ବ୍ୟବହାରିକ ଜିନିଷଟା ମାନିବା ପାଇଁ ବାଧ୍ୟ, ତ ମାନିବ ଆଉ, ଲୁଗା ଗୁଡ଼ାକ ମଳି ହେଲେ ତୁମେ ତାକୁ ସଫା କରିବାକୁ ପଡ଼ିବ, ଆଉ
ତାଙ୍କର କପଡ଼ା ଦରକାର ନାହିଁ, ପଶୁର ନା କପଡ଼ା ଦରକାର, ନା ସୋପ୍ ଦରକାର, ନା କିଛି, ନା ତେଲ ଦରକାର, ନା ଚୁଲା ଦରକାର, ନା କିଛି ଦରକାର ନାହିଁ। ଭରତ ମହାରାଜ ବହୁତ ଖୁସି ହଉଥିଲେ, ଏଇଟା ବଢିଆ ଶରୀର, ଏଥିରେ କିଛି ନୀତି ନିୟମ କିଛି ମାନିବାର ନାହିଁ, ବିଧି ବିଧାନ ସନ୍ଧ୍ୟା ଏସବୁ କଣ ଦରକାର, ସବୁବେଳେ କୃଷ୍ଣ ଚିନ୍ତନ କରିବା। ବହୁତ ଖୁସି ହଉଥିଲେ ସେ ଶରୀର, କାହିଁ ସେ ଜାଣିଥିଲେ ଏତେ ବଡ ଗୋଟେ ଶରୀର ମୁଁ ସବୁକିଛି ତ୍ୟାଗ କରିଦେଲା ପରେ ଗୋଟେ ଲାଷ୍ଟ ମୋମେଣ୍ଟରେ ମୋତେ ଧକ୍କା ଦେଇଦେଲା, ଗୋଟେ ଆଟାଚମେଣ୍ଟ ଆଣିକି ଦେଇଦେଲା ଏ ଶରୀର, ଗୋଟେ ଛୁଟି ଭାବସ୍ତର ପାଖାପାଖି ପହଞ୍ଚିକି ସେ ଗୋଟିଏ ଛୁଟି ଆଟାଚମେଣ୍ଟ ପାଇଁ ସେ ପଡ଼ିଗଲେ, ପୁଣି ସୂକ୍ଷ୍ମ ଭାବରେ ଦେଇଥିଲା, ସ୍ଥୂଳ ଭାବରେ ନୁହେଁ। ତାହେଲେ ଦେହଟା ତୁମେ ଦେଖ ଯେ ଭକ୍ତିମଠାକୁ ଯାହା କହିଲେ ଶରୀର ଅବିଦ୍ୟା ଜାଲ, ଭଗବାନ କାହିଁକି ଆତ୍ମା ପ୍ରବଚନଟାକୁ ଏତେ ବୁଲେଇ ବୁଲେଇ ବହୁତ କ୍ଲିୟର କରିକି ଦେଇଛନ୍ତି, ଦେହଟା କେତେବେଳେ ଲାଗିଯିବ କିଛି, କାରଣ ଦେହର ଗୋଟେ ଜିନିଷ ହେଲା ସେ ଗୋଟେ ପ୍ରୀତି କରିବ, ଏଇଟା ସବୁବେଳେ ମନେ ରଖ, ଜୀବ କେବେ ଏକାକି ରହିପାରିବନି, ସେ ଗୋଟେ କାହାକୁ ଭଲ ପାଇବ, ସେ ଭଲ ପାଇବା କି ହେବା ଦରକାର ସେଟା ତୁମେ ଚିନ୍ତା କର। କେହି ବି ଭକ୍ତ ସେ କହିବ ମୁଁ କାହାକୁ ଭଲ ପାଉନି ବଞ୍ଚିଛି, ନାଇଁ ନାଇଁ ନାଇଁ, ସେଥିପାଇଁ ଆମର ଦିଆ ହେଇଗଲା, କାହାକୁ ଭଲ ପାଇବ ନା ବୈଷ୍ଣବମାନଙ୍କୁ ବନ୍ଧୁ କର, ଭଗବାନ ତ ବନ୍ଧୁ କରିପାରିବନି। ଭକ୍ତନାଟକୁ ସେ ଲେଖିଲେ ସେ ପଦରେ, ବୈଷ୍ଣବ ଦେଖିବା ଚରଣେ ପଡ଼ିବ ହୃଦୟର ବନ୍ଧୁ ଜାଣି, କହୁଛନ୍ତି ନା, ତାପରେ କ'ଣ ଦେଖାଇବେ କୃଷ୍ଣ ମତେ, ସେ କୃଷ୍ଣ ମାନେ ବୈଷ୍ଣବମାନଙ୍କୁ ବନ୍ଧୁ କର, ଜୀବଟା ଗୋଟେ ତାର ଭଲ ଜଣଙ୍କୁ ପାଇବ, ସେ ଭଲ ନ ପାଇ ରହିପାରିବନି। ତ କାହାକୁ ଭଲ ପାଇବା ଦରକାର, ଅବାସ୍ତବ ବସ୍ତୁକୁ ସେ କିଛି ଭଲ ପାଇବନି। କୃଷ୍ଣ ବାସ୍ତବ ବସ୍ତୁ ନାମ ବିଦ୍ୟମ ବାସ୍ତବ ବସ୍ତୁ ଶିବଦମ ତା ପୁତ୍ର ଅନ୍ମିଳନମ, ଅବାସ୍ତବ ବସ୍ତୁ କାହିଁ ଭଲ ପାଇବି, ବାସ୍ତବ ବସ୍ତୁକୁ ଭଲ ପାଇବି, ଗୁରୁ କୃଷ୍ଣଙ୍କୁ ଭଲ ପାଇବି, ବୈଷ୍ଣବଙ୍କୁ ଭଲ ପାଇବି। ବୈଷ୍ଣବ ମାନେ ଯେହେତୁ କୃଷ୍ଣଙ୍କୁ ଭଲ ପାଆନ୍ତି, ତାଙ୍କୁ ଭଲ ପାଇଲେ ତୁମର କୃଷ୍ଣଙ୍କୁ ଭଲ ପାଇବା ହେଇଯିବ। ଆମେ ଭଲ ପାଇବା ନା, ଯେ ତୁମେ ଗୁରୁ ବୈଷ୍ଣବ ଏମାନଙ୍କୁ ଭଲ ନ ପାଇଲ, ତୁମେ ଜଣେ ଆଉ ଜଣେ କାହାକୁ ଭଲ ପାଇବ। ଏ ଆଜିକାଲି ଯେଉଁ ସବୁ ହଉଛି ପିଲାମାନେ ଯେଉଁ ବନ୍ଧୁବାନ୍ଧବ ଯାହା ସବୁ ଯେଉଁଠି ଯାହା କଥା ଭାଷା ଭଲ, ନାଇଁ ସେ ଗୋଟେ ଭଲ ପାଇପାରୁନାହାନ୍ତି କାହାକୁ, ତ ନିଜର ଭଗବାନ ତାଙ୍କୁ ନିଜର ଲାଗୁନାହାନ୍ତି, ଗୁରୁକୃଷ୍ଣ ତାଙ୍କୁ ନିଜର ଲାଗୁନା, ସେ କ'ଣ କରିବେ, ସେ ଗୋଟେ ସ୍ୱର ଧରିଛି ନା, ସେ ଗୋଟେ କାହାକୁ ଭଲ ପାଇଯିବ। ଆଚ୍ଛା ଯେମାନେ କେତେ ବଡ଼ ତାଙ୍କର ଅବଦାନଟାକୁ ଆସିକି ତୁମେ ଚିନ୍ତା କର, କେତେ ବଡ଼ ଅବଦାନ ସେ ଦେଇଛନ୍ତି ଗୋଟେ ଜୀବକୁ, କେମିତି କୃଷ୍ଣଙ୍କୁ ସେ ଟିକେ ଭଲ ପାଉ, ସେଥିପାଇଁ କେତେ ପ୍ରକାର ବ୍ୟବସ୍ଥା କଲେ, ଏତେ ସହଜ ହଉନି କିନ୍ତୁ କେବଳ ଦେହ ପାଇଁ, ଦେହ ଧାରଣାଟା ପ୍ରବଳ ହେଇଯାଇଛି, ସେଥିପାଇଁ ଏ ଆତ୍ମା କଥାଟା ଭଗବାନ କହୁଛନ୍ତି। ଆତ୍ମତତ୍ଵଟାକୁ ଭଲ ପ୍ରଭୁପତି ମହାରାଜ କିଭଳି ଆତ୍ମତତ୍ଵ କହୁଥିଲେ ଆଉ କିଛି କହୁନଥିଲେ, କାରଣ ଏତିକି ପ୍ରକୃତରେ ଦରକାର କଳିଯୁଗରେ, ବେଶୀ ତୁମେ ଫିଲୋସଫି କିଛି ଆବଶ୍ୟକ ନାହିଁ ବର୍ତ୍ତମାନ ଲୋକମାନଙ୍କ ପାଇଁ, ତମେ ଖାଲି ବୁଝାଅ ଯେ ତୁମେ ଜଣେ ଆତ୍ମା, ତୁମର କିଛି କ୍ଷତି ହଉନି ସଂସାରରେ। ସ୍ତ୍ରୀଟା ଗୋଟେ କ'ଣ, ସ୍ତ୍ରୀ ପୁତ୍ର କନ୍ୟା ଧନ ତୁମର ଯାହା ଅଛି ସେ କ'ଣ, ସେ ଗୋଟେ ଆତ୍ମା, ତୁମେ ବି ଯେଉଁ ଜଣେ ଆତ୍ମା, ଶରୀରରେ କିଛି କ୍ଷତି ହଉନି, ତୁମେ ଏତିକି ଜଣ ବୁଝେଇଲେ ଦେଖି ଆସି କେମିତି ବୁଝିବ, ଆଉ ତାକୁ ଭଗବାନ କ'ଣ ବୁଝେଇବ, ଗୋଟେ ବାସ୍ତବ ଜିନିଷକୁ ସେ ବୁଝିବାକୁ ସମର୍ଥ ହୁଏ ନୁହେଁ। ତ ଭଗବାନ ଏଠି ସେ କଥା କହୁଛନ୍ତି, ଅଚ୍ଛେଦ୍ୟୟମ୍, ଏହି ଆତ୍ମା ବା ଜୀବାତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଲେଦ୍ୟ ଅଟେ, ଏହାକୁ ଖଣ୍ଡ ଖଣ୍ଡ କରି କଟାଯାଇପାରିବ ନାହିଁ କିମ୍ବା ପାଣିରେ ବୁଡ଼ାଇ ଦିଆଯାଇପାରିବ ନାହିଁ, ଏବଂ ଏହାକୁ ପୋଡ଼ି ଦିଆଯାଇପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇପାରିବ ନାହିଁ, ଏହା ନିରନ୍ତର ସର୍ବବ୍ୟାପକ ଅପରିବର୍ତ୍ତନୀୟ ସ୍ଥାଣୁ ଏବଂ ଶାଶ୍ୱତ ଭାବେ ଏହି ପ୍ରକାର ଅଟେ। ଏହା ପରେ ପରେ ଯୁକ୍ତି ସବୁ ଆସିବ, ମୁଁ ତ ଜାଣିପାରୁନି କି ଆତ୍ମା କେମିତି ବୋଲି, ଭଗବାନ ସବୁ କହିବେ ନା, ଦୃଷ୍ଟିରେ ଏଇଟା ଆସିପାରିବନି, ଜ୍ଞାନରେ ଆସିପାରିବନି, କହିବେ ନା ଆଶ୍ଚର୍ଯ୍ୟ, ଏଇଟା ଗୋଟେ ଆଶ୍ଚର୍ଯ୍ୟ ଜିନିଷ, କେମିତି ଆତ୍ମା ରହୁଛି, କେମିତି କାର୍ଯ୍ୟ କରୁଛି, ଗୋଟେ ଆଶ୍ଚର୍ଯ୍ୟ କହିବା। ତାପରେ ଭାବାର୍ଥ ପ୍ରପଦ ରଚନା କରୁଛନ୍ତି, ଅଣୁ ଆତ୍ମାର ଏହିସବୁ ଗୁଣରୁ ପରିଷ୍କାର ଭାବରେ ଜଣାଯାଉଛି ଯେ ଜୀବାତ୍ମା ଶାଶ୍ୱତ ଭାବେ ପରମାତ୍ମାଙ୍କର ଅତି କ୍ଷୁଦ୍ର ଅଂଶ ବିଶେଷ ଅଟେ, ଏବଂ ତାହାର ଅପରିବର୍ତ୍ତନୀୟ ଅଟେ, ଏବଂ ଏହି ସନାତନ ଭାବେ ଏହି ଅଣୁ ଆତ୍ମା ଭାବରେ ହିଁ ରହେ। ଆମେ ଅଣୁ ଆତ୍ମା ମାନେ, ଆମେ ଇଣ୍ଡିଭିଜୁଆଲ ସୋଲ୍ ମାନେ, ଆମେ ସବୁବେଳେ ସନାତନ ଭାବରେ ରହିବା। ଆଉ ଗୋଟେ ଜୀବ ବୁଝିପାରୁନି କାହିଁକି, ଏଇଟା ଆମେ ଭକ୍ତ ହିଁ ବୁଝିପାରୁନି କାହିଁ, ଭାଲ ମଣିଷ ଆମେ ବି ଆମର ଗୋଟେ କାହିଁକି ଏତେ ଧାରଣା ଆସୁନି, ମୋର ଦେହର ଜୀବାତ୍ମାଟା ବା ନିଜକୁ ଦେହ ବୋଲି ଭାବି ଦେଇଛି, ସେ ଜୀବାତ୍ମାଟା କାହିଁ ବୁଝାଅ। ସେଥିପାଇଁ ଆମର ଆଚାର୍ଯ୍ୟ ମାନେ ଯେତେବେଳେ ଯେଉଁ ଭକ୍ତିମଣ ଠାକୁର, ଆମର କ'ଣ ତାଙ୍କ ନା ପ୍ରେମାନନ୍ଦ ଦାସ ଠାକୁର, ରଘୁନାଥ ଦାସ ଗୋସ୍ୱାମୀ, ମନଶିକ୍ଷା ଭିତରେ ତିନିଟା ହଉଛି ବଡ଼, ଆମ ବୈଷ୍ଣବମାନଙ୍କ ଭିତରେ ତିନିଟା ହଉଛି, ଆଉ ସବୁଠୁ ବେଶୀ ବଡ଼ ମନଶିକ୍ଷା, ସବୁଠୁ ଏକ୍ସପ୍ଲାନେସନ୍ ବେଶୀ ତାଙ୍କ ଭଜନ ଆକାରରେ ଲେଖିଛନ୍ତି ପ୍ରେମାନନ୍ଦ ଦାସ ଠାକୁର। ତାପରେ ଗୋଟେ ବହି ଅଛି ମନଶିକ୍ଷାର, ଗୋଟେ ପୁରା ବହି, ତାଙ୍କର ଗୋଟେ ବହି ପୁରା ସବୁ ତତ୍ତ୍ୱ ପାଇବ, ପୁରା ଜୀବର ସ୍ୱର୍ଗତ ଆରମ୍ଭ କରି ରାଧାକୃଷ୍ଣ ପ୍ରେମ ପର୍ଯ୍ୟନ୍ତ ପୁରା ସବୁ ପ୍ରେମାନନ୍ଦ ଠାକୁରଙ୍କର ମନଶିକ୍ଷା।
ଆଉ ରଘୁନାଥ ଗୋସ୍ୱାମୀଙ୍କର ମନଶିକ୍ଷା ଆଉ ଭକ୍ତିନାଥ ଠାକୁରଙ୍କର ଶିକ୍ଷା, ଏ ତିନିଟା ମନଶିକ୍ଷା ଆମ ବୈଷ୍ଣବ। ଏ ଯେଉଁ ମନକୁ ଆମେ ଶିକ୍ଷା ଦଉଛେ, କାହାକୁ ଶିକ୍ଷା ଦଉଛେ? ମାନେ ଜୀବଟା, ଜୀବାତ୍ମାଟା ସେ ନିଜକୁ ମନ ବୋଲି ଭାବି ଦେଇଛି, ସ୍ୱର ବୋଲି ଭାବି ଦେଇଛି, ତ ଏଇଟା ଜୀବାତ୍ମାକୁ କୁହାଯାଉଛି। ଦେଖନ୍ତୁ ଆମର ଓଡ଼ିଆରେ ବି ଯେ ଲେଖିଲେ, କହ ଏ ମନ ଆରେ ମୋ ବୋଲ କର। ଆଚ୍ଛା କାହା, କିଏ କହୁଛି ମନକୁ? କହ ଏ ମନ ଆରେ ମୋ ବୋଲ କର, କିଏ କହୁଛି? ଜୀବାତ୍ମା କହୁଛି ମନକୁ, ତୁ ମୋ କଥାଟା ମାନେ। ତାହେଲେ ଏଠି କଣ, ମନଟା ଅଲଗା ଜୀବାତ୍ମାଟା ଅଲଗା? ଆଚ୍ଛା ମାନେ ପୁରା ଡିଫରେଣ୍ଟ ଡିଫରେଣ୍ଟ। ଓରେ ମନ ଭଲ ନାହିଁ ଲାଗେ ସଂସାର, କିଏ କାହାକୁ କହୁଛି? ଭକ୍ତିନାଥକୁ ଲେଖିନି, ଜନ୍ମ ମରଣ ଜରା ଏ ସଂସାରେ ଆଛେ ବରା, ସେ ଯୋଉ ପଦ ଲେଖିଲେ। ସାରଟା କଣ ଅଛି ଜଗତ ଜୀବନରେ? ତାହେ କିମ୍ବା ଆଛେ ବୋଲ ସାର, କଣ ସାର ଅଛି? ମନ ଭଲ ନାହିଁ ଲାଗେ ସଂସାର, କିଏ କହୁଛି ଏଟାକୁ ମନକୁ? ଜୀବାତ୍ମା କହୁଛି। ଆମ ଆଚାର୍ଯ୍ୟ ମାନେ ପୁରା ଏତେ ସୁନ୍ଦର ଭାବରେ ସବୁ ବୁଝେଇ ଦେଇଛନ୍ତି। ଯିବା ଆମେ ଗାଇଲେ କଣ, ଆମେ ବୁଝିବା ଦରକାର, ମୋ ମନଟା ଯୋଉଟା କହୁଛି ସେଟା ଠିକ ନୁହେଁ, ମୋର ଯୋଉଟା ଇଚ୍ଛା ସେଟା ଠିକ ନୁହେଁ, କାରଣ ଜୀବାତ୍ମା ଅଲଗା, ମନଟା ଯୋଉଟା ଚାହୁଁଛି। ଏଇଥିପାଇଁ ମନ ପାଖରେ ଗୋଟେ ଜିନିଷକୁ ରଖାଯାଉଛି, ମନଟା ପାଇଁ। ମାନେ ଯେମିତି ଦୁଷ୍ଟ ପିଲାର କଣ କର, ତା ସବୁବେଳେ ତା ହାତରେ ଧରାହଉଛି, ମନ ପାଖରେ ସବୁବେଳେ ଗୋଟେ ଜିନିଷକୁ ରଖାହଉଛି। ଏ କେବଳ ଗୁରୁବର୍ଗଙ୍କର, ଆଚାର୍ଯ୍ୟବର୍ଗଙ୍କର ବାଣୀ, ସାଧୁଗୁରୁଙ୍କର ବାଣୀଟାକୁ ରଖାହଉଛି, ନହେଲେ ତୁମେ ପାରିବନି। ତୁମେ ଭଲ ହେଇଥାଉ, ଖରାପ ହେଇଥାଉ, ଠିକ କର କି ଭୁଲ କର, ତୁମେ ଜାଣିପାରିବନି। କାହିଁକି ଜୀବାତ୍ମା ଆଉ ମନ, ଆମେ ମୋ ମନ ଇଚ୍ଛା ଥାଉଛି ଏଇଟା କରିବି, ଆଉ ଏଇଟା ତ ଗୋଟେ ଭଲ ଲାଗୁଛି, ଏଇଟା କିଏ କହୁଛି, ଆତ୍ମା କି ମନ, ଜାଣିପାରିବନି ନା। ସେଥିପାଇଁ ଗୋଟେ ଜିନିଷ ରଖିବାକୁ ପଡ଼େ ସବୁବେଳେ, ଗୁରୁ ବୈଷ୍ଣବ କ'ଣ କହିଛନ୍ତି, ଭଗବାନ କ'ଣ କହିଛନ୍ତି, ଗୁରୁଦେବ କ'ଣ କହୁଛନ୍ତି, ପ୍ରଭୁପାଦ କ'ଣ କହୁଛନ୍ତି, ଆଚାର୍ଯ୍ୟମାନଙ୍କର କ'ଣ କଥା। ଯଦି ଏତେ ତୁମକୁ ଆସୁନି, ପୁଣି ପ୍ରାର୍ଥନା କର, ତେଣୁ ମନଟା କ'ଣ ଆଉ ଆମେ କ'ଣ ସେଟା ଆମେ ବି ଏତେ ବୁଝିପାରୁନି। ମୋର ତ ଇଚ୍ଛା ହେଉଛି ଆଉ ଏଇଟା ତ କରିବି ଆଉ, ଏଇଟା କିଏ କହୁଛି? ସେଟା ମନ କହୁଛି କି ପରମାତ୍ମା, ସେ ଜୀବାତ୍ମା ପରମାତ୍ମାଙ୍କୁ ପ୍ରେରଣ କରୁଛନ୍ତି, ସେଟା ଆମେ ଜାଣିପାରୁନି। ସେତିକି ତ ଡିଷ୍ଟିଙ୍କସନ ବାହାର କରିବା, ସେତିକି ତ ପ୍ରଭେଦରେ ବାହାର କରିବା ବଡ଼ କଷ୍ଟ ଗୋଟେ ଯିବା ପାଇଁ ଆଉ। କାରଣ ଆମେ ଗୋଟେ ଏ ଯୋଉ ମନଟା ଆମ ପାଖରେ ଯୋଉ ମନଟା ଅଛି, ଏଇଟା କ'ଣ ଏଇ ଜନ୍ମର ମନ କି? ସବୁ ମନଟା ଅଛି ନା, ତାର ଗୋଟେ ବୃତ୍ତି ରହିଛି, ତାର ଗୋଟେ ସ୍ୱଭାବ ରହିଛି। କାର ମନ ଚଞ୍ଚଳ, କାର ମନ ଧୀର, କାର ମନ ଆଳସ୍ୟ, କାର ମନ ଗୋଟେ ଯାହା କୁହନ୍ତି ଭାରି ସୃଜନଶୀଳ ମନ, ମନ ଗୋଟା ଭାରି ସୃଜନଶୀଳ ମନ। ମାନେ ଦେଖ ମନର କେତେ ପ୍ରକାର, ଗୋଟେ ଗୋଟେ କବିତା ସୃଜନ କର, ଯୋଉ କବିତା ଗୁଡା ଲେଖୁଛନ୍ତି ସେଇଟା ସବୁ ସୃଜନଶୀଳ ତାଙ୍କର ମନ ଗୁଡା। ସେଇଟା ଗଛକୁ ଦେଖିଦେବେ, ସେ ଗଛ ଉପରେ ଗୋଟେ କବିତା ଲେଖିଦେବେ, ସେ ନଦୀଟା ଗୋଟେ ବହି ଯାଉଛି, ଗୋଟେ ବହୁଟେ ଫୁଲ କ'ଣ କଳସୀ ଧରିକି ଯାଉଛି, ବଗ ଉଡ଼ି ଯାଉଛନ୍ତି, ସେ ସବୁ ସାଙ୍ଗ ଗୋଟେ ଆକାଶକୁ ଦେଖି ଗୋଟେ ସୃଜନଶୀଳ ତାଙ୍କ ମନ, ଭାରି ସୃଜନଶୀଳ ତାଙ୍କର ଗୋଟା ମନ। ଏ ବୈଜ୍ଞାନିକ ମାନଙ୍କର ଯୋଉମାନେ ରିସର୍ଚ୍ଚ କରୁଛନ୍ତି, ତାଙ୍କ ମନ ଗୁଡା କ'ଣ, ତାଙ୍କର ସବୁବେଳେ ସେ ଗୋଟିଏ ପଏଣ୍ଟ ଉପରେ ଫୋକସ୍ ଦିଏ, କାହିଁକି ଏଟା ହଉଛି, କେମିତି ଏଟା ହଉଛି, ତାଙ୍କ ମନ ଆଉ ଡାଇଭର୍ଟ ହବନି, ତାଙ୍କ ମନଟା ବହୁତ ବଦଳୁନି, ମାନେ ସେମାନେ ଗବେଷଣା କରିପାରିବେନି କିଛି। ଆମେ କ'ଣ ଜପ ଗୁରୁ ହରେ କୃଷ୍ଣ ହରେ କୃଷ୍ଣ କୁଆଡ଼େ ପଳେଇଲେଣି ଆମ ମନ, ଏଠି ଖାଇବାରେ ବୈଜ୍ଞାନିକ ମାନେ ସେଟା ଚିନ୍ତା କରିବେ, ତାଙ୍କ କିଛି ବି କରିପାରିବେନି ଜୀବନରେ, ଖାଇବା ପିଇବା ରଖ, ରିସର୍ଚ୍ଚ ପର୍ସନ ସେମାନେ ସେପଟେ ଲାଗିକି ରହିଥିବେ। ସେ ଆମର ପୂଜ୍ୟ ଶ୍ରୀପାଦ ମହାରାଜ ଥିଲେ, ସେ କଥା କୁହନ୍ତି, ସେ ତାଙ୍କର ବୈଜ୍ଞାନିକ ସହିତ ସବୁ ବୈଜ୍ଞାନିକ ପାଠ ପଢ଼ୁଥିଲେ। ସେ କହିଲେ ଗୋଟେ ବୈଜ୍ଞାନିକର ବାହାଘର ଦିନ, ତାର ବାହାଘର ଫିକ୍ସ ହେଇଯାଇଛି, ସେ ଜାଣିଛି ତାର ବିବାହଘର ଦିନ ତାକୁ ଲାବ୍ରୋଟରୀକି ଯିବାକୁ, ତାର ଯାଇକି ସାଙ୍ଗମାନଙ୍କୁ, ଆରେ ତୋର ଆଜି ବାହାଘର, ତୁ କ'ଣ ଲାବ୍ରୋଟରୀରେ ବସିଛୁ, ସେ ବିବାହଟା ଭୁଲି ଯାଇଛି। ମୁଁ ଏଇଟା କାହିଁକି ଉଦାହରଣ ଦେଉଛି, ଦେଖ ଗୋଟେ ଜଣେ ଜଣେ ବାହାର ଦୁନିଆର ଲୋକ ଏଇଟା, ସେ ଗୋଟେ ଈଶ୍ୱର ତା ମନଟାକୁ କେଉଁଠି ରଖୁଛି, ମନଟାକୁ ସେ କାହାର ସୃଜନଶୀଳ ମନ, କାହାର ଗୋଟେ ତାର୍କିକ ମନ, ତାର ସବୁ କଥାରେ ତର୍କ ଆସିବ, କାହାର ମନ ଭାବୁକ ମନ, ବହୁତ ଲୋକ ଭାବୁକ ମନ, ମାନେ ଯେଉଁମାନେ ସେ ବହୁତ ଜିନିଷ ଭାବନ୍ତି, ଭାବନା କୁହନ୍ତି ଗୋଟେ ଭାବନାରେ ସେ ଡୁବିଗଲା, ସେ ଗୋଟେ ଚାଲିଲେ ଗୋଟେ ବହୁତ କିଛି ଭାବି ପକେଇବେ, କିଛି କିଛି ଲୋକ ଅଛନ୍ତି ସେ କିଏ କ'ଣ କହୁ ନ କହୁ ସେ ଜାଗାକୁ ଯାଇ ଭାବିବ କି ଏଠି 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 କ'ଣ କିଏ କ'ଣ କହିବେ କି, ଗୋଟେ କ'ଣ ହବ କି, ମନର ଗୋଟେ ବିଭିନ୍ନ ପ୍ରକାର, ପ୍ରତ୍ୟେକ ଲୋକର ଗୋଟେ ଗୋଟେ ମନର ପ୍ରକାର ରହିଛି। ଜଣେ ଜଣେ ମନ ଅବିଶ୍ୱାସୀ ମନ, ସେ କାହାକୁ ବିଶ୍ୱାସ କରନ୍ତିନି, ତ ସବୁବେଳେ ଡାଉଟ୍ ଲାଗେ ଏଇଟା ଏମିତି ହଉ କି, ଏ ଲୋକଟା ଏମିତି କାହିଁକି, ଏଇଟା ଏମିତି କାହିଁକି, ଏଇଟା ମନଟା ଖାଲି କେତେ ଭେରାଇଟିର ମନ ଦେଇକି ହିସାବ କରିବ, ଏଇ ଯେତେ ଯିବ ସେତେ ପ୍ରକାର ମନ ଜୀବାତ୍ମା, ଗୋଟେ ଭଟ ମାନେ ଗୋଟେ ଚ୍ୟାଲେଞ୍ଜ ନା, ଜୀବାତ୍ମାକୁ ଇଣ୍ଡିପେଣ୍ଡେଣ୍ଟ ଦିଆଗଲା,
ଏଇଠି ସେ ଉଦ୍ଧାର ପାଇବ, କିନ୍ତୁ ତା ପାଖରେ ବିଷୟଟା ଥୋଇ ଦିଆଗଲା, ଏଣେ ମନଟା ରଖା ହେଲା, ଏଣେ ଆତ୍ମାଟା ଜୀବାତ୍ମାଟା ଚାହୁଁଛି ଏଇଠି ମୋର ଗୋଟେ ଚାନ୍ସ ଅଛି, ଆମର ଏଇ ଜନ୍ମରେ ଗୋଟେ ସୁଯୋଗ ଅଛି, ମୁଁ ଏଠି ଉଦ୍ଧାର ପାଇକି ଯିବି। ଜୀବାତ୍ମା ଚାହିଁଲାଣୁ କଣ ହବ, ଜୀବାତ୍ମା ଏତେ କଷ୍ଟ କରି ସବୁ ଶରୀରରେ ତାର ଗୋଟେ ଚାନ୍ସ ଥିଲା ମଣିଷ ଶରୀରରେ ଉଦ୍ଧାର ପାଇବି, କିନ୍ତୁ ତାକୁ ମାରିଦେଲା କିଏ, ମନ ବିଷୟ ନା ମନ ଖାଲି ଅଛି ନା କଣ, ମନ ବିଷୟ, ମନ ତାର ଘୋଷାର ହେଇକି ବିଷୟ କତିକି ପଳେଇ ଯାଉଛି, କେବେ ସେ ସ୍ଥିର ରୁହନି। ଏଇ ମୁଁ ଖାଲି ପଶୁପକ୍ଷୀ କଥା ଗୋଟେ ଚିନ୍ତା କରେ, ଯେ ପଶୁ ଗୁଡାକ ଦେଖେ ଚିନ୍ତା କରେ, ଆଚ୍ଛା ତାଙ୍କ ଯେତେ ପେଟେ ଖାଇ ଦଉଛନ୍ତି, ଏଇ ଯୋଉ ଗୋମାତା ବା ଛେଳି ମାନେ ପଶୁମାନେ ଯୋଉ ଖାଇଦେଲେ କି ମାଙ୍କଡ଼ ସେ ଖାଇଦେଲେ, ସେ ଖାଇସାରିଲା ପରେ ପେଟେ ବସିଗଲେ, ବସିଲା ଦ୍ୱାରା କଣ କରୁଛନ୍ତି, ବାବୁ କଣ ଚିନ୍ତା କରୁଛନ୍ତି, ସେତେବେଳେ ଏ ଗୋମାତା ତ ପାଖୁଡ଼ି କରୁଛି, ଛେଳି ଯେତେବେଳେ ପାଖୁଡ଼ି କରୁଛି, ହନୁ ଯେତେବେଳେ ବସୁଛି, ମୁଁ ଖାଲି ଚିନ୍ତା କରେ କଣ, ସେ ଚିନ୍ତା କରୁଛନ୍ତି ନା କିଛି ନା ଖାଲି କଣ କରୁଛନ୍ତି, କିଛି ଚିନ୍ତା କରୁଥିବେ କି ଚିନ୍ତା ନାହିଁ, କିନ୍ତୁ କେତେଟା ନୀତିକାର ଲେଖନ୍ତି ଗୋମାତାଙ୍କ ବିଷୟରେ ଲେଖିନାହାନ୍ତି, ଛେଳି ବିଷୟରେ ଲେଖିଛନ୍ତି, ଛାଗଳ କଣ କରିବ, ସେ ଛାଗଳ ତାର ଖାଲି ସବୁ ଧ୍ୟାନ କରୁଥିବ ଘାସକୁ, ସର୍ପ କାହାକୁ ଧ୍ୟାନ କରେ, ସେ ନୀତି ହିସାବରେ ଦେଖିବାକୁ ଗଲେ ସମସ୍ତଙ୍କ ମନ କାମ କରୁଥିବ, କିନ୍ତୁ ଗୋମାତା ଯେହେତୁ ସତ୍ୟ ସେ ଚିନ୍ତା କରୁଥିବେ ମୋ ମାଲିକ କେତେବେଳେ ଆସିବ, ବର୍ଷା ମୋର କେତେବେଳେ ଆସିବ, ପ୍ରତ୍ୟେକର ମନ କାମ କରୁଛି, ଆଉ ସର୍ପର ମନ ସାପ କଣ କହୁଛି, ସର୍ପ ଯୋଉ ସର୍ପ ସବୁବେଳେ ଧ୍ୟାନ କରୁଛି କାହାକୁ, ପବନକୁ, ତାର କିଛି କାମ ତାର ହେଲା ଆହାର ହେଲା ପବନ, କୁଆଡ଼େ ପବନ ଆସୁଛି, ସର୍ପ ବିବନ୍ଧି ପବଲା ନହି ଦୁର୍ବଲା ଆସ୍ତେ, ହଁ ସର୍ପ ବିବନ୍ଧି ପବନା ନହି ଦୁର୍ବଲା ଆସ୍ତେ, ତୃଣ ବନ ଗଜେଇ ବଲିନ ବନ୍ଧି, ବଣରେ ଗଜମାନେ ତୃଣ ଖାଇକି ମୋଟା ହେଇଯାଉଛୁ, କେତେ ବଳି ଦଶ ହାତୀର ହଜାର ହଜାର ବଳ, ଶୁଷ୍କ ତୃଣେ, ହଁ ଶୁଷ୍କ ତୃଣେ ବନ ଗଜ ବଲିନ ଭବନ୍ତି, ମୃତିକାର ମାନେ କେତେ ବଡ ବଡ ତାଙ୍କର ଏମାନେ ସବୁ ସୁଜଳସିନ ମନ ସବୁ ଲେଖି ପକାଉଛନ୍ତି, କେତେ ସୁନ୍ଦର, ଶୁଷ୍କ ତୃଣ ଖାଇକି ହସ୍ତି ମଣିଷକୁ ବୁଝାଉଛନ୍ତି, ମନ ତୁ ଦେଖ ତୁ ଖାଇବା ପାଇଁ ଏତେ ଚେଷ୍ଟା କରୁଛୁ, ତୁ ଧନ ମୋର ଦରକାର, ସ୍ତ୍ରୀ ପୁତ୍ର କନ୍ୟା ଦରକାର, ଏଇ ଗୋଟେ ଶ୍ଳୋକରେ, ସେ ଗୋଟେ ଶ୍ଳୋକରେ ବୁଝେଇଦେଲେ ଗୋଟେ ମଣିଷକୁ, ଭଗବାନ ଶକ୍ତି ପାଇଥିଲେ ମଣିଷକୁ ଉପଦେଶ ଦେଉଛନ୍ତି, କଣ ଆରମ୍ଭଟା କହିଲି, ନା ନା ଆରମ୍ଭଟା କଣ କହୁଥିଲେ, ସର୍ପ ପିବନ୍ତି ପବନ ନହି ଦୁର୍ବଳ ଆସ୍ତେ, ସେ ସର୍ପ ତାର ଧ୍ୟାନ କରୁଛି ପବନ, ସେ ପବନ ପିଉଛି ଦୁର୍ବଳ ହଉନି, ଶୁଷ୍କ ତୃଣ ବନ ଗଜେ ବଲିନ ଭବନ୍ତି, ଶୁଷ୍କ ତୃଣରେ ବନର ଗଜ ମାନେ ବଳିନ ହେଇଯାନ୍ତି, ବଳବାନ ହେଇଯାନ୍ତି, ହଁ କନ୍ଦେଇ ଫଲମୂଲେ କ୍ଷପୟନ୍ତି କାଲ ମୁନି ବରେ କନ୍ଦେ ଫଲମୂଲେ କ୍ଷପୟନ୍ତି କାଲମ ସନ୍ତୋଷ ପୁରୁଷସ୍ୟ ପରମା ପରମାନି ପରମାଧନମ, ଏମିତି ଆଉ କଣ ଶବ୍ଦ ରହିଯାଉଛି, ମଣିଷ ସନ୍ତୋଷ ହଉଛି ପରମଧନ, ଭଗବାନ ସେଟା କହିଲେନି ଯତୃଛା ଲାଭ ସନ୍ତୋଷ, ସନ୍ତୋଷ ରହ, କାରଣ କର୍ମ ବେଳେ ହିସାବରେ ଯାହା ମିଳିବା କଥା ମିଳିବ, କାହିଁକି ଅସନ୍ତୋଷ ରହିବି, ମୁନିମାନେ ଫଳମୂଳ ଖାଇକି କନ୍ଦ ଖାଇକି ବଣରେ ସନ୍ତୋଷ ରହୁଛନ୍ତି, ସେ ନୀତିକାର ଲେଖିଲେ ଭାଇ ସନ୍ତୋଷରେ ତୁମେ ଟିକେ ରହିଯାଅ, ସନ୍ତୋଷରେ ରୁହ, ଯେ ସର୍ପ କଣ ଧ୍ୟାନ କରୁଛି, ପବନକୁ ଧ୍ୟାନ କରୁଛି, ଛାଗଳ କଣ ଧ୍ୟାନ କରୁଛି, ଘାସକୁ ଧ୍ୟାନ କରୁଛି, ସବୁ ସମସ୍ତଙ୍କର ମନ ଅଛି, କିନ୍ତୁ ମୋର ଜାଣିବାର ତୁମେ ତାଙ୍କୁ ଦେଖ ବି, ଯୋଉ ଗୋମାତା ହୁଅନ୍ତୁ ଯେତେ ଯୋଉ ଜୀବ, ସେ କଣ ଚିନ୍ତା କଲେ ବି ସେ ମଣିଷ ଭଳିଆ କଷ୍ଟ ପାଉନାହାନ୍ତି, ସେ କଣ ଚିନ୍ତା କରୁଥିବ, ସେ ଗୋଟେ ଜିନିଷକୁ ଚିନ୍ତା କରୁଥିବେ କଣ କରୁଥିବେ, ମଣିଷର ଏତେ ଚିନ୍ତା ଏତେ, କାହିଁକିନା ତାର ବିଶେଷ ସାଧନଟା ବହୁତ ରହିଲା, ଭଗବାନ ସେଥିପାଇଁ ଯେତେବେଳେ ଦେଖ ଗୀତା ଭାଗବତରେ ଯେତେବେଳେ ଯିଏ ଯାହାକୁ ପ୍ରବଚନ ଦେଇଛନ୍ତି ତାକୁ ଆତ୍ମତତ୍ତ୍ୱ ଉପରେ ପ୍ରବଚନ ଦେଇଛନ୍ତି, ଏଇଟା ଗୋଟେ ସିଗ୍ନିଫିକାନ୍ସ, ଯେତେବେଳେ ଯେଉଁ ବକ୍ତା ଯେତେବେଳେ ଯାହାକୁ ପ୍ରବଚନ ଦେଇଛନ୍ତି ଆତ୍ମତତ୍ତ୍ୱ ସେଠି ନିଶ୍ଚିତ ଥିବ, ସବୁବେଳେ ଦିଆଯାଇଛି, କାରଣ ଶରୀର ଗୋଟେ ବହୁତ ବଡ ବାଧକ, ସାଧକ ଆଉ ବାଧକ ଦୁଇଟା, ଏଇଟା ସାଧକ ହବ କେତେବେଳେ, ସେଥିପାଇଁ ଆମକୁ ସାଧକ କୁହାଯାଉଛି, ସାଧକ କୁହାଯାଉଛି ନା, ସାଧନ କରୁଛେ, କଣ ସାଧନ କରୁଛେ, ଭଗବତ ପ୍ରାପ୍ତି ପାଇଁ ଏ ଆତ୍ମଚେତନା ଲାଭ କରିବା ଦେହଟାକୁ, ଏଇଟା ଗୋଟେ ଏଇଟା ସାଧକ, ଏ ଦେହଟା ପୁଣି ବାଧକ ହବ, ବିଷୟଭୋଗରେ ଲାଗିଗଲେ ବାଧକ ହବ, ବିଷୟଭୋଗରେ ଲାଗିଲେ ବାଧକ କରିବ, କେବେ କାହାକୁ ଶାନ୍ତିରେ ରଖିବା ଦେବନି, ଦେହ ସମସ୍ତଙ୍କର ମନ ଅଛି, କିନ୍ତୁ ମଣିଷର ଯୋଉ ମନଟା ଏତେ କେତେ ଭେରାଇଟିର ମନ, ଅସମ୍ଭବ, ଯାହାର ଗୋଟେ କୁଟିଳ ମନ ତାର ସବୁବେଳେ କୁଟିଳ ଚିନ୍ତା କରିବ, ଯାହାର ସରଳ ମନ ସେ ତାର ସରଳରେ ସବୁ ଜିନିଷ ଗ୍ରହଣ କରିବ, ତେଣୁ ଭଗବାନ ଯୋଉ ଆତ୍ମତତ୍ତ୍ୱ କହିକି
ପୁରା ଶରୀର ମନ ବୁଦ୍ଧି ଆକୁ ଅଲଗା ରଖିବ। ଏଇ ଏଇ ଅଧ୍ୟାୟରେ ଆସିବ ନା, ମନସତ୍ ଉପରା ବୁଦ୍ଧି ଯ ବୁଦ୍ଧି ପରସତ୍, ଏଇ ଆସିବ ନା ଏଠି କହିବେ। ଅର୍ଜୁନ ଲାଷ୍ଟ କନକ୍ଲୁଜନକୁ ଦେବେ, ଅର୍ଜୁନ ଇନ୍ଦ୍ରିୟାଣମ୍ ପରାମ ଆଉ ଇନ୍ଦ୍ରିୟଭ୍ୟୁ ପରମ ମାନ ମନସତ୍ ଉପରା ବୁଦ୍ଧି କହିବ ଅର୍ଜୁନ, ତୁମ ଆତ୍ମା ଆଉ ଲାଷ୍ଟ କହିଦେବେ। ତୁ ମନ କଥା ଶୁଣନି, ଇନ୍ଦ୍ରିୟ କଥା ଶୁଣନି, ଏଗୁଡ଼ା କାହାର ପରାମର୍ଶ ତୁମେ ଜାଣ, ତୁମ ଜୀବାତ୍ମା ସେ ତୁମର ସେ ସାଧନ ଶରୀର ସାଧନ ସେ ଶରୀର ସେ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମନବୁଦ୍ଧି ଦ୍ୱାରା ଚାଲିଛି, କିନ୍ତୁ ତୁମେ ହଉଛ ଆତ୍ମା। ସେଥିପାଇଁ ଏ କଥା କହୁଛନ୍ତି ପ୍ରଭୁପାଦ ମହାରାଜ, ଏ ତାତ୍ପର୍ଯ୍ୟରେ ସେ କଥା ସେ ରଚନା କରୁଛନ୍ତି। ଏ ସ୍ଥଳରେ ବ୍ରହ୍ମବାଦ ସିଦ୍ଧାନ୍ତକୁ ପ୍ରୟୋଗ କରିବା ବଡ଼ କଷ୍ଟକର ଅଟେ। ବ୍ରହ୍ମବାଦୀ ମାନେ କଣ କୁହନ୍ତି, ଆତ୍ମା ଯାଇକି ପରମାତ୍ମା ମିଶିଯିବ, ଏଠି ଏଠି ନା ହବନି, ସେ ସବୁବେଳେ ସ୍ୱତନ୍ତ୍ର ରହିବ, ଏଠି ସେ ପ୍ରଭୁପାଦ ମହାରାଜ କହୁଛନ୍ତି। କାରଣ ଜୀବାତ୍ମା ପରମାତ୍ମାଙ୍କ ସହ ମିଶି ଏକ ହୋଇପାରିବ ନାହିଁ। ଭୌତିକ ଦୋଷ ମୁକ୍ତ ହେଲା ପରେ ଅଣୁ ଆତ୍ମା ପରମ ପୁରୁଷ ଭଗବାନଙ୍କର ଅତି ଉଜ୍ଜଳ ଜ୍ୟୋତି ବା ବ୍ରହ୍ମ ଜ୍ୟୋତିରେ ଏକ ଚିତ୍କଣ ସଦୃଶ ରହିପାରେ, ସେ ଗୋଟେ ଚିତ୍କଣ ଭଳିଆ ରହିବ, ସେ ବ୍ରହ୍ମ ଜ୍ୟୋତିରେ ମିଶିଲେ ବି ସେ ଅଲଗା ସେପାରେଟ୍ ହେଇକି ରହିବ। ଯେମିତି ଆମର ଆଚାର୍ଯ୍ୟମାନେ ଟିକାରେ କୁହନ୍ତି, ଗୋଟେ ହରିତ ବର୍ଣ୍ଣର ମାନେ କ'ଣ, ଏ ଯୋଉ ଶୁଆ, ଶୁଆଟା କି ବର୍ଣ୍ଣ, ସବୁଜ ବର୍ଣ୍ଣ, ଶୁଆଟା ଆସିଲା ସେ ଗୋଟେ ସବୁଜ ବୃକ୍ଷରେ ପ୍ରବେଶ କରିଗଲା, ବୃକ୍ଷଟା ସବୁଜ ତା ଭିତରେ ପଶିଗଲା, ତା ମାନେ କ'ଣ ଆମେ କ'ଣ କହିବା, ତା ମିଶିଗଲା ରଙ୍ଗ ଆତୁ ବୃକ୍ଷର ସବୁଜ, କିନ୍ତୁ ସ୍ୱର୍ଣ୍ଣ ଯୋଉ ଶୁଆଟା ସବୁଜ, ସିଏ ଆମକୁ ଦୃଶ୍ୟମାନ ହଉନି ଅର୍ଥ ନୁହେଁ ଯେ ସେ ତାର ସେଠି ସ୍ୱତନ୍ତ୍ର ଏଇଟା ନାହିଁ, ସେ ସ୍ୱତନ୍ତ୍ର ହେଇକି ରହିଛି, ବୃକ୍ଷରେ ସେ ସ୍ୱତନ୍ତ୍ର ହେଇକି ରହିଛି। ପ୍ରଭୁଜୀ ସିଦ୍ଧାନ୍ତ କାରଣ ଆମର ତାତ୍ପର୍ଯ୍ୟ ରହିଲା ପ୍ରଚାରର, ଯୋଉ ଗୌଡ଼ୀୟ ବୈଷ୍ଣବ ପ୍ରଚାରର ସିଦ୍ଧାନ୍ତର ଆମର ଯୋଉ ପ୍ରଚାର ରହିଲା, ପ୍ରଚାର ଦ୍ୱାରା ଆଚାର୍ଯ୍ୟମାନଙ୍କ ସିଦ୍ଧାନ୍ତ ସବୁବେଳେ ସ୍ଥାପିତ କରିବାକୁ ପଡ଼ିବ। ଇଏ ଆତ୍ମା କଥା ପଡ଼ିଛି, କିନ୍ତୁ ପ୍ରଭୁପାଦ ସଂସ୍ଥା ବ୍ରହ୍ମବାଦୀମାନଙ୍କ କଥା କାଟି ଉଡ଼େଇଲେ। ଆମେ ଜୀବାତ୍ମା ନା, ଆମେ ସବୁବେଳେ ଭଗବାନଙ୍କର ଅଂଶ, ଆମେ ଯୋଉ ଭାବୁଛେ ମୁଁ ଯାଇ ପରମାତ୍ମାଙ୍କ ସାଙ୍ଗରେ ମିଶିଯିବି, ଏଇ ଯୋଉ ବ୍ରହ୍ମବାଦୀମାନେ ଯୋଉଟା କୁହନ୍ତି ନାହିଁ, ସେଠି ବି ଚିତ୍କଣ ଭାବରେ ସ୍ୱତନ୍ତ୍ର ଭାବରେ ରହିବ। ଯଦି ଏଇଟା ମମ ନା ଯିବ ତାହେଲେ ଆରୁହ୍ୟ କୁଚ୍ଛଣ ପରମ ପଦ ତଥା ପତନ୍ତି ଅଧ, ଏ ଶ୍ଳୋକଟାକୁ ସିଦ୍ଧାନ୍ତ ବିରୁଦ୍ଧ ହେଇଛି। ବହୁତ କଷ୍ଟରେ ଯାଇଥିବେ ଯୋଉମାନେ ବ୍ରହ୍ମବାଦକୁ, ସେମାନଙ୍କର ପତନ ହେଇଯାଉଛି, ଅଛନ୍ତି ନା ଦଶମ ସ୍କନ୍ଧ, ତା ସେ ଶ୍ଳୋକଟା ମିଳେଇବ କେମିତି, ଆମର ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ନା। ଯେଉଁମାନେ ବୁଦ୍ଧିମାନ ସେମାନେ ପରମ ପୁରୁଷ ଭଗବାନଙ୍କର ସଙ୍ଗଲାଭ କରିବା ନିମିତ୍ତ ବୈକୁଣ୍ଠ ଲୋକରେ ପ୍ରବେଶ କରନ୍ତି। ଏଠାରେ ସର୍ବଗତ, ଏଠି ଅଛନ୍ତି ନା ସର୍ବଗତ ସ୍ଥାଣୁ, ଏ ଯୋଉ ଆତ୍ମାରେ ଲାଗିଲା ବଡ଼ ଅର୍ଥପୂର୍ଣ୍ଣ ଅଟେ, କାରଣ ଭଗବାନଙ୍କର ସୃଷ୍ଟିରେ ସର୍ବତ୍ର ଜୀବାତ୍ମା ଭରପୁର ହୋଇଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ ଜଳରେ, ସ୍ଥଳରେ, ଆକାଶରେ ବା ବାୟୁରେ, ପୃଥିବୀରେ, ଏପରିକି ଅଗ୍ନି ମଧ୍ୟରେ ମଧ୍ୟ ଅଛନ୍ତି, ଅଗ୍ନି ମଧ୍ୟରେ ମଧ୍ୟ ଅଛନ୍ତି ଜୀବାତ୍ମା, ସବୁ ଅଚିନ୍ତ୍ୟ, କେମିତି ହେଉଛନ୍ତି, କେମିତି ରହୁଛନ୍ତି, ଆର୍ ତାଙ୍କର ଅଗ୍ନି ମଧ୍ୟ ସରି ଆମର ସେ କଥା କୁହନ୍ତି। ସେମାନେ ସବୁ ତାଙ୍କର ତ ଭାଗବତ ପଢ଼ିଛନ୍ତି, ଆଉ ତାଙ୍କର ନିଜର ବି ଭାଗବତ ସାଧନରୁ କିଛି ତାଙ୍କର ନିଜର ଭଗବାନ ତାଙ୍କୁ ଦେଇଛନ୍ତି, ସେସବୁ ବୃକ୍ଷ ମହାରାଜ ସେ କଥା ଯୁକ୍ତି କରି କୁହନ୍ତି, ତୁମେ ସବୁ ଜିନିଷଟା ଯୁକ୍ତି କରିପାରିବନି, ବୃକ୍ଷଟା ମଣିଷ ଖାଉଛି ମଳତ୍ୟାଗ କରୁଛି, ବୃକ୍ଷ କ'ଣ ମଳତ୍ୟାଗ କରୁଛି, ଏ ବୃକ୍ଷ ମଳତ୍ୟାଗ କରନ୍ତେ ତାଙ୍କ ସଂସାର ରୁହନ୍ତା କ'ଣ, ସେ ଶରୀର ବଢ଼ଉଛି ନା ନାହିଁ, ତାର ଛଅଟା ଜିନିଷ ପରିବର୍ତ୍ତନ ହେଉଛି କି ନାହିଁ, କାହିଁକି ତା ସହିତ କାହିଁ ମଳତ୍ୟାଗ କରୁନି। ଆଚ୍ଛା ସ୍ୱର୍ଗର ଦେବତାମାନେ ସେମାନେ ଅମୃତ ଭୋଜନ କରୁଛନ୍ତି ନାହିଁ, କମ୍ ସେ କମ୍ ପରିସା ତ କରିବା ଦରକାର, ଯୁକ୍ତି କରିବ ପିଉଛନ୍ତି ପରିସା ଦେବ ନହେଲେ ଝାଳ ବୋହିବ, ଏଣେ ମନା କର ତାଙ୍କର ଶ୍ରଦ୍ଧା ନାହିଁ, ତାଙ୍କର ଶ୍ରଦ୍ଧା ନାହିଁ, ଝାଳ ବୋହିବ ନାହିଁ କି ପରିସା କରନ୍ତି ନା, କୁଆଡ଼େ ଯାଉଛି, ସେଟା ବାୟୁମୟ ଶରୀର, ତାଙ୍କର ଯାହା ସବୁ ବାହାରିବ ସେଟା ବାୟୁରେ ମିଶିଯିବ, ଆମର ଯାହା ବାହାରୁଛି ସେ କେଉଁଥିରେ ମିଶୁଛି, ମାଟିରେ, ମାଟି ଗୁଡ଼ା ଖାଉଛେ ଆମେ ଆଉ ମାଟିରେ ମିଶିଯାଉଛି, ଜଣେ ଜଳରେ ରହୁଛନ୍ତି, ସବୁଆଡ଼େ ଜୀବ ଜୀବାତ୍ମା ଅଛନ୍ତି ନା, ଯୋଉ ଜଳରେ ରହୁଛନ୍ତି ଗୋଟା ମାଛ ଗୁଡ଼ାକ ଯେତେ ଜଳ ରହୁଛନ୍ତି ସେମାନେ ଝାଡ଼ା ଫୁଣି ଯାଉଛନ୍ତି ନା ନାହିଁ, ସେଟା ଜଳମୟ ସୃଷ୍ଟିଟା ଗୋଟେ ଭଗବାନଙ୍କର ବିଚିତ୍ର ନା, ସବୁଠି ଜୀବାତ୍ମା ଅଛନ୍ତି, ଅଗ୍ନିରେ ବି ଅଛନ୍ତି ଜୀବାତ୍ମା, କେମିତି ଅଗ୍ନି ରହିଥିବ ଗୋଟେ ଅଛି, ସେଟା ପୋଡ଼ିଯାଉଛି ଆଉ, ସେଟା ତାଙ୍କର ଅଗ୍ନିମୟ ଶରୀର, ଆମର ଆମର ଭୂମିମୟ ଶରୀର, ଆକାଶରେ ଯେମିତି ଯେମିତି ପକ୍ଷୀଟା ଉଡ଼ୁଛି କ'ଣ, ଆକାଶରେ କାହିଁକି ଉଠି ପଡ଼ୁଛି, ପକ୍ଷୀଟା ଆକାଶରେ କାହିଁକି ଉଡ଼ୁଛି, ତାର ଶରୀରରେ ବାୟୁ ଅଂଶଟା ଅଧିକା ରହିଛି, ସେ ପ୍ରଭୁ ଜଣେ ବୈଜ୍ଞାନିକ ବା, ସେ ବୈଜ୍ଞାନିକ ଗୋଟେ ଜଣେ ବୈଜ୍ଞାନିକ ଯେତିକି ଜାଣିନି ପ୍ରଭୁ ସେତିକି ଜାଣିଛନ୍ତି, ସବୁ ରାଜନୀତି କଥା କହିଥିଲେ କହିବେ, ପୁରା ପୁରା ସବୁ ରାଜନୀତି ସାଇଣ୍ଟିଷ୍ଟ ସବୁ
ସବୁ ଜାଣିଛନ୍ତି ସେ ଏ ପ୍ରବାଦନ ସବୁ କନ୍ଭରସେସନ୍ ପଢ଼ିଛି ମୁଁ ସବୁ ମନେ ରହିଛି ଏବେ ତ ଆଉ ପଢ଼ିପାରୁନି ଥରେ ପଢ଼ିଥିଲି ଫୁଲ୍ ପୁରା ସବୁ ପ୍ରବାଦ କହିଛନ୍ତି ପକ୍ଷୀମାନେ ଆକାଶରେ କାହିଁକି ଉଡ଼ିପାରୁଛନ୍ତି ବାୟୁମଣ୍ଡ ସରି ମଣିଷ କହିବା ତୁ ଆକାଶରେ ଉଡ଼ୁ ସେ ଉଡ଼ିପାରିବନି ତାର କେଉଁ ଶରୀର ଅଧିକା ତା ଶରୀରରେ ଭୂମି ଅଂଶଟା ଅଧିକା ଅଛି ସେ ଭୂମିର ବାସ କରେ ସେଥିପାଇଁ ମତ୍ସ୍ୟଟା ଜଳ ରହିବ ତୁମେ କ'ଣ ଜଳ ରହିପାରିବ ତାଙ୍କର ଜଳ ସ୍ୱର ତାଙ୍କ ଏଇ ପାଞ୍ଚଟା ଉପାଦାନ ସମସ୍ତଙ୍କ ସ୍ୱରରେ ଅଛି ସେ ତାଙ୍କର ଜଳମୟ ସରି ଆଉ ଏଇ ପାଞ୍ଚଟା ଜିନିଷଟା ଆଉ ଗୋଲକ ଏ ଯୋଉ ଆମର ବିରଜା ପାର୍କରେ ଆଉ ନାହିଁ ସେଠି ଚିନ୍ମୟ ଶରୀର ଅଛି ମନ ବୁଦ୍ଧି ଜଳ ଶରୀର ଆଉ କିଛି ନାହିଁ ସେଥିପାଇଁ ସବୁକିଛି ଜିନିଷଟା ଯେ ଯୁକ୍ତି ଦ୍ୱାରା ଜାଣିହେବ ସେଟା ସମ୍ଭବ ନୁହେଁ ସର୍ବତ୍ର ଜୀବାତ୍ମା ଅଛନ୍ତି ସେମାନେ ଜଳରେ ସ୍ଥଳରେ ଆକାଶରେ ବାୟୁରେ ପୃଥିବୀରେ ଏପରିକି ଅଗ୍ନି ମଧ୍ୟରେ ମଧ୍ୟ ଅଛନ୍ତି ସେମାନେ ଅଗ୍ନିର ପୋଡ଼ି ଶୁଦ୍ଧ ହୋଇଯାଆନ୍ତି ରୂପାଜୀମାନେ ଅଗ୍ନିର ଯେଉଁ ଜୀବାତ୍ମା ଅଛନ୍ତି ସେ ଅଗ୍ନିର ପୋଡ଼ିକି ଶୁଦ୍ଧ ହୋଇଯିବେ ଏବଂ ଯେଉଁ ବିଶ୍ୱାସତା ଏହି ଯେଉଁ ବିଶ୍ୱାସତା ଗ୍ରହଣୀୟ ନୁହେଁ କାରଣ ଏଠାରେ ପରିଷ୍କାର ଭାବରେ କୁହାଯାଏ ଯେ ଆତ୍ମା ଅଗ୍ନିର ପୋଡ଼ି ହୋଇପାରିବ ନାହିଁ ପ୍ରପଦ ଯୁକ୍ତି ଦେଇଦେଲେ ଏ ଟିକାର ନାହିଁ ପ୍ରପଦଙ୍କର ଇଏ ଅଦ୍ଭୁତ କେମିତି କହିବ ଜଣେ ଆତ୍ମା ଜୀବାତ୍ମା ରହିପାରିବ କୋଉଠି ଅଗ୍ନିରେ ଏଠି ନସୁସ୍ ଏ କହିଲେ ନା ନ ଦହତି ପାପ ଅଗ୍ନିର ଯଦି ଆତ୍ମାଟା ଯଦି ଅଗ୍ନିରେ ପୋଡ଼ିବନି ତାହେଲେ ଆତ୍ମାଟା ଅଗ୍ନି ଭିତରେ ରହିପାରିବନି କାହିଁକି ତାହେଲେ ପ୍ରପଦ କହୁଛନ୍ତି ଯଦି ପୋଡ଼ା ହବ ତାହେଲେ ସେ ତ କଣ କିଛି କ୍ଷତି ହେବି କଣ ନା ସେ ଶୁଦ୍ଧ ହେଇଯିବ ଆହୁରି ସବୁ ଇଏ ଅଦ୍ଭୁତ ଜିନିଷ କିଛି 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 ବୁଝିପାରିବ କିଛି ବୁଝି ହବନି କେବଳ ଗ୍ରହଣ କରିବା ଜିନିଷ ଯୁକ୍ତି କଲେ ଯୁକ୍ତିର ଅଛି ଆତ୍ମା ତ ଭାଗବତ ଗୀତା ଅନୁସାରେ ଆତ୍ମା ତ ପୋଡ଼ି ହବନି ଏଠାରେ ପରିଷ୍କାର ଭାବରେ କୁହାଯାଉଛି ଯେ ଅଗ୍ନିରେ ପୋଡ଼ି ହୋଇପାରିବ ନାହିଁ ତେଣୁ ସୂର୍ଯ୍ୟ ଲୋକରେ ଉପଯୁକ୍ତ ସାଙ୍ଗେ ସାଙ୍ଗେ ପ୍ରବାଦ କହିଦେଲେ ତେଣୁ ସୂର୍ଯ୍ୟ ଲୋକରେ ଉପଯୁକ୍ତ ସର୍ବଧାରୀ ଜୀବନ ଅଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ସାଙ୍ଗେ ସାଙ୍ଗେ ପଳାଇଲେ ସୂର୍ଯ୍ୟ ଲୋକ ଏ ଯୋଉ ବୈଜ୍ଞାନିକ ମାନେ କହୁଛନ୍ତି ଚନ୍ଦ୍ରକୁ ଯାଇଥିଲେ କିଛି ପାଇଲେନି ସୂର୍ଯ୍ୟରେ ସୂର୍ଯ୍ୟ ଲୋକ ସୂର୍ଯ୍ୟରେ ଲୋକମାନେ ଅଛନ୍ତି ସୂର୍ଯ୍ୟର ଟେମ୍ପରେଚର କେତେ ଏ ସୂର୍ଯ୍ୟର ପା ଦେବତାମାନେ ରଥ ନେଇଗଲା ବେଳକୁ ତାଙ୍କୁ ତଳେ ଦେଉଛନ୍ତି ତାଙ୍କ ତାପରେ ତାଙ୍କୁ ଦେବତାମାନଙ୍କ ଶରୀରରୁ କଷ୍ଟ ହେଉଛି ଏତେ ହେଭି ଟେମ୍ପରେଚର ଏ ଆମର ଏଇଠି ଦେଖୁନା 45-50 ହେଇଗଲା ବେଳକୁ ଆମ ମୁଣ୍ଡ ଖରାପ ତା ସୂର୍ଯ୍ୟ ଲୋକରେ କେତେ ସେଠି ଅଗ୍ନିର ଉତ୍ସଟା ଆଉ ସେଠି ବି ଯିବ ଅଛି ତାଙ୍କର ଅଗ୍ନି ବୟସରେ ପ୍ରବାସୀ କଥା କହୁଛନ୍ତି ତେଣୁ ସୂର୍ଯ୍ୟ ଲୋକରେ ଉପଯୁକ୍ତ ସର୍ବଧାରୀ ଜୀବଗଣ ଅଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ଯଦି ସୂର୍ଯ୍ୟ ଲୋକରେ ଜୀବ ବସତିହୀନ ହେବ ତାହେଲେ ଏଠାରେ ବ୍ୟବହୃତ ସର୍ବଗତ ସର୍ବବ୍ୟାପକ ଶବ୍ଦ ଅର୍ଥହୀନ ହୋଇଯିବ ପୂର୍ବତି ଯୁକ୍ତ ନିଜ ଯୁକ୍ତି ଇଏ ସତ୍ୟ ଯଦି ଆମେ ଯୁକ୍ତି କରିବା ଆତ୍ମା ସର୍ବଗତ ସ୍ଥାଣୁ ଅଚଳ ସନାତନ ତେଣୁ ସୂର୍ଯ୍ୟ ଲୋକରେ କ'ଣ ଚନ୍ଦ୍ର ଯୋଉ କହୁଛନ୍ତି କିଛି ନାହିଁ ନାହିଁ ଚନ୍ଦ୍ର ଅଛନ୍ତି ସର୍ବଗତ ସବୁଆଡେ ଅଛନ୍ତି ପାତାଳରେ ଅଛନ୍ତି ସବୁଆଡେ ସବୁ ସବୁଆଡେ ଆତ୍ମା ଅଛନ୍ତି ତେଣୁ ଆତ୍ମାର ନିତ୍ୟତ୍ୱକୁ ପ୍ରତିପାଦିତ କରୁଛନ୍ତି ଅଚ୍ଛେଦ୍ୟୟମ୍ ଅକ୍ଲେଦ୍ୟୟମ୍ ଅସୁସ୍ୟୟମ୍ ଯାହା ପୂର୍ବ ଶ୍ଳୋକରେ କହିଲେ ତାକୁ ନିଷେଧ କରୁଛନ୍ତି ସେଠାରେ ନ ନ ନ ଲଗାଇଥିଲେ ଏଠି ଅ ଲଗାଇଲେ ପୂର୍ବ ଶ୍ଳୋକରେ କ'ଣ ଲଗାଇଥିଲେ ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନମ୍ ଦହତି ସବୁ ନ ନ ନ ଏଠି ଲଗାଇଲେ ଅ ଯୋଉ ଅଚ୍ଛେଦ୍ୟ ଅୟମ୍ ଅଦାହ୍ୟ ଅୟମ୍ ଅକ୍ଲେଦ୍ୟ ଅୟମ୍ ଅସ୍ୟ ଅୟମ୍ ସେଠି ନ ନ କହିଥିଲେ ଏଠି ଅ କହିଲେ ଏଟା ଆତ୍ମାର ନାମ ଭଳିଆ ଆତ୍ମା କ'ଣ କୁହାଯିବ ନା ଅଚ୍ଛେଦ୍ୟ ଛେଦ କରିହବନି ଅଦାହ୍ୟ ଦାହ କରିହବନି ଅକ୍ଲେଦ୍ୟ ଯାହାକୁ ଜଳରେ ଭିଜି ଭିଜିବନି ଅସ୍ୟ ଏଟା ତାର ନାମ କହିବାକୁ ଗଲେ ଚଳେ ବଳଦେବ ଦର୍ଶନ କଲେ ଏଟାର ନାମ କହିଲେ ଚଳେ ଆ ପରେ ଆଉ କ'ଣ ଅଛି ଜାଣିବୁ କେମିତି କହିଲେ ଏଇ ନିତ୍ୟ ସର୍ବଗତ ସ୍ଥାଣୁ ଅଚଳ ସନାତନ ଏ ହେଲା 1, 2, 3 ନିତ୍ୟ ସର୍ବଗତ ସ୍ଥାଣୁ 3 ଅଚଳ 4 ସନାତନ 5 ଇଏ କହିଲେ 5 ଆଉ ସେଠି କହିଲେ ଅଚ୍ଛେଦ୍ୟ ଅଧ୍ୟାୟ ଅକ୍ଲେଦ୍ୟ ଅସୁସି 5, 4, 9 ସେ 4ଟା ତାଙ୍କର ନାମରେ ଯିବ ଏ 4ଟା ତାଙ୍କର ଗୁଣରେ ଯିବ ଆକୁ ମାନେ ବ୍ୟାଖ୍ୟା କରିଛନ୍ତି ବଳଦେବ ଦେହଭୂଷଣ ଛେଦାଦି ଅଭାବାତେବ ତତ୍ତ ନାମ ବି ଅୟମ ଆଖ୍ୟାୟତ ଇତିହାସ ଛେଦାଦି ଅଭାବରୁ ଏଟାକୁ ତା ନାମ ବୋଲି ଗ୍ରହଣ କରିବ ବୋଲି ନବ ଅଚ୍ଛେଦ୍ୟ ଅୟମ ଏବକାର ସର୍ବେ ସମ୍ବଧ୍ୟତେ ଏବକାରଟା ସବୁଥିରେ ଲଗେଇବ ସବୁଥିରେ ଏଥିରେ ସେ କହିଲେ ସର୍ବଗତ ସର୍ବକର୍ମ ସ୍ୱକର୍ମ ହେତୁ କେସୁ ଦେବମାନବାଦୀସୁ ପଶୁ
ପଶୁପକ୍ଷାଦିଷ୍ଟ ସର୍ବେଶୁ ସର୍ବେଶୁ ପର୍ଯ୍ୟାପ୍ୟଣ ଗତଃ ପ୍ରାପ୍ତୋପି ଇତ୍ୟର୍ଥ। ଏଇଟା ପୂର୍ବଜ ଏହାକୁ ବ୍ୟାଖ୍ୟା ନେଇକି ପୂର୍ବତ ସୂର୍ଯ୍ୟ ଲୋକମାନେ ଚାଲିଗଲେ। ସର୍ବ ଏଇଠି ଯୋଉ କୁହାହେଲା ଆତ୍ମା କାହା କାହା ଭିତରେ ଅଛି, ଏ ଯୋଉ ଲୋକମାନେ କୁହନ୍ତି ନା ଦେବତା ପୂଜା ଦେବତା ପରମାତ୍ମା ନୁହନ୍ତି, କାଟିବ କେମିତି ବା ଭକ୍ତମାନଙ୍କୁ ବୁଝିବା ପାଇଁ ଏଇ ବଳଦେବୀ ଦର୍ଶନ ଟିକାର ଭିତରୁ କାଟିଦେବ ସାଙ୍ଗେ ସାଙ୍ଗେ। ଗୀତାର ଗୋଟେ ଶ୍ଳୋକକୁ ଧରା ହବ, ତାର ବ୍ୟାଖ୍ୟାଟା ଯଦି ଜଣେ ଚାହିଁବ କେଉଁଠି କେଉଁଠି ଆଚାର୍ଯ୍ୟମାନେ ଦିଅନ୍ତି ଏଇ ଶ୍ଳୋକରୁ ଧର ନେବ। ଗୀତାରେ କଣ କହିଲେ ଭଗବାନ, ଅହଂ ଆତ୍ମା ଗୁଡ଼ା କେଶ ସର୍ବଭୂତ ଆଶ୍ରୟ ସ୍ଥିତ, ତେଣୁ ଦେବତାମାନେ ବି ଜଣେ ଭୂତ ଗୋଟେ ଜୀବ, ମୁଁ ସବୁ ଜୀବରେ ଆତ୍ମା ରୂପରେ ରହିଛି, ତେଣୁ ଦେବତାମାନଙ୍କର ହୃଦୟରେ ଭଗବାନ ଆତ୍ମା ରୂପରେ ରହିଛନ୍ତି। ଯଦି ଆଚାର୍ଯ୍ୟମାନଙ୍କର ପ୍ରମାଣ ନେବ ଏଇ ସର୍ବଗ ଶ୍ଳୋକକୁ ଧରିବ, ଆତ୍ମା ସର୍ବଗ। ଆଚ୍ଛା ଏଠି ସେ କହିଲେ ସର୍ବଗ ସ୍ୱକର୍ମ ହେତୁ କେଶୁ ଦେବ ମାନବ ଦେବତା ମାନବ ଆଦିଷୁ ପଶୁପକ୍ଷ ଆଦିଷୁ ସର୍ବେଷୁ ସର୍ବେଷୁ ପର୍ଯ୍ୟାୟଣ ଗତଃ ପ୍ରାପ୍ତ ଇତ୍ୟର୍ଥ। ସବୁ ଶରୀରରେ ଆତ୍ମା ରହିଛି, ସେଥିପାଇଁ ପ୍ରପଦ କହିଲେ କ'ଣ ଏପରିକି ଅଗ୍ନିରେ ବି ରହିଛି। ସ୍ଥାଣୁ ଏଇ ଚାରିଟା ଶ୍ଳୋକ ବ୍ୟାଖ୍ୟା କରୁଛି ଶବ୍ଦକୁ, ସ୍ଥାଣୁ ସ୍ଥିର ସ୍ୱରୂପ ଆତ୍ମା ପୁରା ସ୍ଥିର ସ୍ୱରୂପ, ଅଚଳ ସ୍ଥିର ଗୁଣକ ଗୁଣ ତାର ଚଞ୍ଚଳ, ଯେମିତି ଆମର ଗୁଣ ଆଜି ରହିଛି କାଲି ପୁଣି ବିଷୟ ଲାଗିଗଲେ ଖରାପ ଗୁଣ ହେଇଯିବ, ପୁଣି ବୈରାଗୀ ଆସିଗଲେ ଗୋଟେ ଭଲ ଗୁଣ ଆସିବ, ଆତ୍ମାର ସେମିତି ନାହିଁ। ଅବିନାଶୀ ବା ଅରେ ଅୟମ ଆତ୍ମାନୁଚିତ ଧର୍ମ ଇତି ଶ୍ରୁତି ହେ, ଶ୍ରୁତିବାଣୀ ବେଦବାଣୀ ଦେଲେ ପ୍ରମାଣ, ଶ୍ରୁତିବାଣୀ ଦେଲେ ଅବିନାଶୀ ବା ଅରେ ଅୟମ ଆତ୍ମାନୁଚିତ ଧର୍ମ, ଆତ୍ମା ହେଉଛି ଚିତ୍ ଧର୍ମ। ଏଇଭଳି ଭାବରେ ଭଗବାନ ଏ ଆତ୍ମତତ୍ଵ ଏଠି କଷ୍ଟ ଏହାକୁ ବୁଝି ବୁଝିକି ଯିବେ ଏବଂ ଶେଷରେ ଅର୍ଜୁନଙ୍କୁ କହିଦେବେ। ଅର୍ଜୁନ ଯେତେବେଳେ ସନ୍ଦେହରେ ପଡ଼ିଯାଉ ନା କଣ ଅଚ୍ଛେଦ୍ୟ ଏସବୁ କଣ ତୁ ବୁଝିପାରୁନି, ଭଗବାନଙ୍କ ଆଶ୍ଚର୍ଯ୍ୟବତ ପଶ୍ଚିତ କଶ୍ଚିତ ଆଶ୍ଚର୍ଯ୍ୟ ଜିନିଷ। ତୁମେ ଜଣେ ଆତ୍ମସ୍ଥିତିଟାକୁ ଏକ ସରଧାରଣାରେ ବୁଝିପାରିବନି, ସେ ମାନନ କରି କରି ଚାଲୁ ସେ ଜାଣିପାରିବ ତାପରେ ଯେ କିଭଳି ଆତ୍ମଧର୍ମ ଆତ୍ମା ହିଁ ଶରୀରକୁ ହିଁ କଣ୍ଟ୍ରୋଲ କରୁଛି। ଯଦି ବାହ୍ୟ ଦୃଷ୍ଟି ଜଣକୁ ଆମେ ଯୁକ୍ତି କରିବା, ଜଣେ ଜଣେ ଯୁକ୍ତି କରେ କ'ଣ, ଯେମିତି ଆମର ଆମର ଛଅ ଘଣ୍ଟା ଶୋଇବାର ଅଛି କି ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଶୋଇବାର, ମିନିମମ୍ ତ ପାଞ୍ଚ ଘଣ୍ଟା ଶୋଇବ, ଦୁଇଟା ଏମିତି ପ୍ରସାଦ ପାଇବ ନହେଲେ ଦେହ ଚାଲୁନି, ମୁଣ୍ଡ ଘୋଡ଼ି ପକଉଛି, ଦେହ ହାତ ଘୋଳେଇ ପକଉଛି, କିଛି ଗୋଟେ କରିପାରୁ। ପାଣି ଟିକେ ନ ପିଇଲେ ପରିକ୍ରମା କରୁ କରୁ ପୁଣି ଖାଇବାକୁ ଦେବାକୁ ପଡ଼ିବ, ଯେଉଁ ଗୋବର୍ଦ୍ଧନ ପରିକ୍ରମା ଲୋକ ଖାଉଛନ୍ତି। ଆଚ୍ଛା ଗୋସାଇ ମାନେ କ'ଣ ଖାଉଥିଲେ ଦେଖୁନା, ପୂର୍ବ ତିନି ଘଣ୍ଟା ଶୋଉଥିଲେ, ସତୁରୀ ବର୍ଷ ବୟସରେ କ'ଣ ରେଷ୍ଟ ଦରକାର ଲୋକ, ଏଇ ସତୁରୀ ବର୍ଷ ବୟସରେ ଦେଖୁନା ଏବେ ବସୁଛନ୍ତି, ନିଦ ଲାଗିବନି ଟିକେ ବୟସ ହଟିଗଲାଣି, ଆଉ ଲୋକ କ'ଣ କହିବେ ମୋର ହଟିଗଲା ବଳ ହଟିଗଲା, ଗାଁ ଲୋକ କୁହନ୍ତିନି ବଳ ହଟିଗଲାଣି, ଆଉ ସେ ସତୁରୀ ବର୍ଷ ବୟସରେ ତିନି ଘଣ୍ଟା ଚାରି ଘଣ୍ଟା ଶୋଉଥିଲେ। ଆଉ ଯୋଉଟା ଚିଡ଼ା କାମ କ'ଣ ବୁଝିପାରୁଛ କି ନାହିଁ, ମ୍ୟାନେଜମେଣ୍ଟଟା କ'ଣ ଗୋଟେ ନୂଆ ଇନଷ୍ଟିଚ୍ୟୁସନ୍ ତିଆରି କରିବା, ଏଠି ତ ମ୍ୟାନେଜମେଣ୍ଟ ସେଟ୍ଅପ୍ ଅଛି, ଇସ୍କନ୍ରେ ପ୍ରିନ୍ସିପୁଲ ଅଛି, ମନ୍ଦିର ଅଛି, ଖାଲି ଚଳାଅ, ସେତିକିରେ ତୁମେ ଚିଡ଼ା ହେଇଯାଉଛ। ସେ ପ୍ରପର ଷ୍ଟ୍ରକ୍ଚର ତିଆରି କରୁଛନ୍ତି, ଗୋଟେ ସ୍ପିରିଚୁଆଲ ଷ୍ଟ୍ରକ୍ଚର ନିୟମ କବରକୁ ନେଇକି ଚିଡ଼ା ଲାଗିବ ସତୁରୀ ବର୍ଷ ବୟସରେ, ଆତ୍ମା ଆତ୍ମସ୍ଥିତି ପୁରା ପ୍ରାପ୍ତ ହେଇଥିଲେ ନହେଲେ ଏଇଟା କ'ଣ କରିହବ ନା କ'ଣ। ତା ଦେହରେ ଟ୍ରାଭେଲିଂ ସେତେବେଳେ ତ ସବୁ ଫାଷ୍ଟ ଷ୍ଟେଜ୍ ଫ୍ଲାଇଟ୍ ଗୁଡ଼ାକ ଆଜିକି ଯେତେ ହାଇଟ୍ରେ ଯାଉଛି ଯେତେ ସ୍ପିଡ୍ରେ ସେତେବେଳେ ଏମିତି ନଥିଲା, ସେତେବେଳେ ଡାଇରେକ୍ଟ ଫ୍ଲାଇଟ୍ ଏତେ ନଥିଲା, କ'ଣ ଏ ପାସେଞ୍ଜର ହେଲେ ସିନା ଡାଇରେକ୍ଟ ଫ୍ଲାଇଟ୍ ଯିବ, ନହେଲେ କ'ଣ କନେକ୍ଟିଭ୍ ଫ୍ଲାଇଟ୍ ଏଠୁ ଯିବୁ ସେଠି ପାଞ୍ଚ ଘଣ୍ଟା ଅଟ। ତେଣୁ ପ୍ରଭୁପାଦ କହୁଥିଲେ ଯେଉଁଠି କନେକ୍ଟିଭ୍ ଫ୍ଲାଇଟ୍ ଅଛି ତୁ ସେଇ ସିଟ୍ରେ ମୋତେ ପ୍ରଚାର କର, ମୁଁ ସେଠି ୱେଷ୍ଟ କରିବିନି ଟାଇମ୍, ସେମିତି କହୁଥିଲେ ମୁଁ ଟାଇମ୍ ୱେଷ୍ଟ କରିବିନି, ବରଂ ଗୋଟେ ଦିନ ସେଠି ରହିବି, ସେଠି ପ୍ରୋଗ୍ରାମ ଆରେଞ୍ଜ କର ତାପର ଦିନ ଆମେ ଯିବା। କେମିତି ଟ୍ରାଭେଲିଂ କରିବାକୁ ଭଲ ଲାଗୁଥିଲା, କେମିତି ସେ ଆତ୍ମା ଆମର ଖାଇବା ଟିକେ ଡେରି ହେଲେ ମୁଣ୍ଡ କାହାର ଡକ୍ଟର କହୁଛି, ଡକ୍ଟର କହୁଛି ଆଜ୍ଞା ଗ୍ୟାସ ହେଇ ଚାରିଥର ଖାଅ, କିନ୍ତୁ ଗୋସାଇ ମାନଙ୍କର କିଛି ଗ୍ୟାସ ହଉନଥିଲା, ପୁଣି କ'ଣ ଖାଉଥିଲେ ସବୁ ଓଲଟା ଜିନିଷ ଯୋଉଟାକି ଆମେ କେବେ ବି ଜୀବନ ଶୁଷ୍କ ରୁଟି ଚଣା ଖାଇଲେ ଦେଖିବା ତାକୁ ଭୋକରେ ସେଗୁଡ଼ା ତ ଖାଇଲା ମାନେ ସାଙ୍ଗେ ଗ୍ୟାସ ହେଇକି ମଧ୍ୟ ମରିଯିବ ଆତ୍ମା ବା। ଆମେ ସେଇ ସ୍ଥିତିକି ନ ଗଲେ ବୁଝିପାରିବନି ଆତ୍ମାଟା କ'ଣ, ଆତ୍ମା ହିଁ ସ୍ୱରୂପ ଚଳାଏ, ଆତ୍ମା ସବୁ କିଛି। ଭଗବାନ ଯୋଉ ଯୋଗକ୍ଷମ ମହାମ କହିଲେ ଦୁଇଟା କହିଲେ ନା, ଆଉ କୃଷ୍ଣ ନେବେ ମାନେ ପରମାତ୍ମା ନେବେ ମାନେ ତୁମ ଆତ୍ମାରେ ଜୀବାତ୍ମାରେ ନେବେ, ଦେହରେ ବି ନେବେ, ମନରେ ନେବେ, ସବୁଥିରେ ନେଇଯିବେ, ଶରଣାଗତ ହେଲ ନା। ତା ପୂର୍ବରୁ ଆମକୁ ଏଇ ବ୍ୟବହାରିକ ଯାହା ପଢ଼ୁଥିଲେ ବ୍ୟବହାରିକ ସତ୍ୟଟା ମାନିବାକୁ, ଏଇଟା ବ୍ୟବହାରିକ ସତ୍ୟ ମାନିବା ପାଇଁ କୁହାଏ, ଦୁଇ ଟାଇମ୍ ଖାଅ, ତିନି ଟାଇମ୍ କରନି, ଛଅ ଘଣ୍ଟା ଶୁଆ, ଆଉ ସାତ ଘଣ୍ଟା ହଉ ନ ହଉ, ବ୍ୟବହାରଟା ମାନ ତମ ଦେହଟା ଶୃଙ୍ଖଳା ହଉ, ଶରଣାଗତ ହେଇଗଲେ ତୁମେ ଜାଣିପାରିବ। ସେଥିପାଇଁ ଆଚାର୍ଯ୍ୟ ନିମ୍ନ ଆମେ ତାକୁ ଡାଇଭର୍ଟ କରିପାରିବାନି, ମନ ଇଚ୍ଛା କଲେ ରୋଗା ହେଇଯିବ, ନହେଲେ କିଛି ସ୍ୱଭାବ ଖରାପ ହେଇଯିବ। ତେଣୁ ଏଇ ଆତ୍ମତତ୍ତ୍ୱକୁ ବୁଝିବା ପାଇଁ ଭଗବାନ ଗୋଟେ 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 କହି କହିକି ଯିବେ ଆମେ ଶୁଣିବା ଆସନ୍ତାକାଲି। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ୍ ଗୀତା, କି ଜୟ ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ, କି ଜୟ ଶ୍ରୀଲ ଗୁରୁଦେବ, କି ଜୟ ନିତାଇ ଗୁରୁ।